भगवते वासुदेवाय।
ॐ नमो भगवते वासुदेवाय।
श्रीमद्भागवतम दशम स्कंद 47 अध्याय श्लोक एक ना 1047 काली हम कही दिल्ली सुट
श्रीसुकोवाच
तं
वीक्ष्य कृष्णानुचरं व्रज स्त्रियः तं वीक्ष्य कृष्णानुचरं व्रज स्त्रियः प्रणम्ब बाहुं नवकञ्जलोचनम् पीताम्बरं पुष्करमालिनं लसन् मुखारविन्दं परिमृष्टकुण्डलम् तं वीक्ष्य कृष्णानुचरं व्रज स्त्रियः प्रणम्ब बाहुं नवकञ्जलोचनम् पीताम्बरं पुष्करमालिनं लसन् मुखारविन्दं परिमृष्टकुण्डलम् तं वीक्ष्य कृष्णानुचरं व्रज स्त्रियः प्रणम्ब बाहुं नवकञ्जलोचनम् पीताम्बरं पुष्करमालिनं लसन् मुखारविन्दं परिमृष्टकुण्डलम् शिशुकोवाच तं वीक्ष्य कृष्णानुचरं व्रज स्त्रियः प्रणम्ब बाहुं नवकञ्जलोचनम् पीताम्बरं पुष्करमालिनं लसन् मुखारविन्दं परिमृष्टकुण्डलम् तं वीक्ष्य कृष्णानुचरं व्रज स्त्रियः प्रणम्ब बाहुं नवकञ्जलोचनम् पीताम्बरं पुष्करमालिनं लसन् मुखारविन्दं परिमृष्टकुण्डलम् हरे कृष्ण उपस्थ भक्त सदानंद आपण पढ़िबे कि आमर वर्तमान आज गोटे नुआ अध्याय आरंभ हम दशम स्कंद 47 अध्याय भ्रमर संगीत भ्रमर जो गुणगुण हुए से गुणगुण कौन हो आम कि बुझीपर ना से गुणगुण हो कौन जाना जिना कथा कहला बुझा से गुणगुण हो भ्रमर संगीत तेणु ये बहुत उन्नत स्थितर कथा तेणु ये गोपी मान जो भाव प्रकाश पाई से गोपी मान भाव आम नंदगांव को बर्तमान पढ़ा से गोपी मान उद्धव सहित जो आलोचना जो कथबार्ता सब हो बहुत उन्नत स्थितर कथा तेणु उद्धव जिते उद्धव होती कहीं कौन कौ के उच्चारे रही सी हो बुद्धि सप्तम बुद्धिमान व्यक्ति मान भर श्रेष्ठ स्थान से अच्छा नोबेल प्राइज रो आहरी उन्नत कौन प्राइज मिल दिज सीए आसिक गोपी मानक वंदना करे गोपी मान पदधूल वंदना कर पदधूली कामना करे पदधूली तेना आम कौन कौ स्तर अच्छे कौन आम पदधूली उद्धव पदधूल कामना करवा गोपी मान पदधूल कामना करवा आचार्य मान पदधूल कामना करवा भगवान कौन पदधूल कामना करवा जहाँफल कि दशम स्कंद 47 अध्याय कि कथा कहीपर आमर कौन सी योग्यता ना जहाँ भी होम सुजोग मिलला ये सब भ्रमर कथा से गुणगुण कथ बुझीपर शुणा कृपा बुझीपर तेणु ए राति पाईगला नंद महाराज और यशोदा सहित आलोचन राति पाईगला सका उठी उद्धव जाकि जमुना स्नान कर आसवा समय देखा देखिले ରଜବାସୀ ମାନେ ଚାରିପଟେ ପଳେଇ ଆସିଥିଲେ, ବାହାରକୁ ଆସିଯାଇଥିଲେ। ସକାଳୁ ଯେତେ ଉଦୟ ହେଲା, ଅରୁଣ ଉଦୟ ହେଲା, ସୂର୍ଯ୍ୟଙ୍କର ଯେଉଁ ଲାଲ କିରଣ ଯେତେବେଳେ ଆସି ପହଞ୍ଚିଗଲା, ଭୋରୁ ଭୋରୁ ସୂର୍ଯ୍ୟ ଲାଲ ଦେଖାଯାଆନ୍ତି, ତେଣୁ ସେଇ ଲାଲ କିରଣରେ ଏ ଯେଉଁ ନନ୍ଦଙ୍କର ଗୃହ ସାମ୍ନାରେ, ନନ୍ଦଙ୍କର ମନ୍ଦିର ସାମ୍ନାରେ ଯେଉଁ ରହିଛି ସ୍ୱର୍ଣ୍ଣର ରଥ, ଝଲମଲ ହେଉଛି ସ୍ୱର୍ଣ୍ଣ, ହେଲଝଲ କିରଣ ଦେଖି ସେମାନେ ଚିନ୍ତା କରୁଛନ୍ତି, କିଏ ଏ ରଥ, କାହାର, କିଏ ଆସିଲା, ପୁଣି ସେ ଅକ୍ରୁର ଆସିଲେ କି, ଏଇଭଳି ଭାବରେ କ୍ରୋଧରେ ସେମାନେ ସବୁ କହୁଛନ୍ତି। ଏହି ସମୟରେ ଆସି ପହଞ୍ଚିଗଲେ, ତାକୁ ଦେଖୁଛନ୍ତି, ତାଙ୍ଗ ବିକ୍ଷ ସେ ଆସି ପହଞ୍ଚିଗଲେ, ସ୍ନାନ ସାରିକି ଆସୁଛନ୍ତି, ସ୍ନାନ ତଙ୍ଗ ବିକ୍ଷ ତାଙ୍କୁ ଦେଖିଲେ, କିଭଳି ଦେଖିଲେ ନା କୃଷ୍ଣାନୁଚରମ, କୃଷ୍ଣଙ୍କର ଅନୁଚର, କାହିଁକି କୃଷ୍ଣଙ୍କର ଅନୁଚର କେମିତି ଜାଣିଲେ, ତାଙ୍କର ବେଶଭୂଷା ସବୁଥିରୁ ଜାଣିହେବ କୃଷ୍ଣଙ୍କର ଅନୁଚର ବୋଲି, ଜଣେ ବୈଷ୍ଣବ ବୋଲି ଆମେ କେମିତି ଜାଣିବା, ତା ପାଖରେ ଯାଇ କଥା ହେଇକି ସେ କହିବେ, ମୁଁ ଜଣେ ବୈଷ୍ଣବ କହିଲେ ବୁଝିବ ନା କ'ଣ, ତାଙ୍କୁ ଦେଖିଲେ, ଦୂରରୁ ଦେଖିଲେ ଜାଣିବ, ଦ୍ୱାଦଶ ତିଳକ ରହିଛନ୍ତି, ଦ୍ୱାଦଶ ତିଳକ ରହିଛନ୍ତି, କଣ୍ଠମାଳି ରହିଛନ୍ତି, ଶିଖା ରହିଛି, ଏସବୁ କୃଷ୍ଣାନୁଚରମ, କୃଷ୍ଣଙ୍କର ଅନୁଚର, ଇସାରା କାଫି ହେ, ତାକୁ ଦେଖିଦେଲେ, ଦୂରରୁ ଦେଖିଲେ ଜାଣିଯିବ, ପ୍ରଣାମ କରିବ ଦୂରରୁ ଦେଖିକରି, ଏ କୃଷ୍ଣାନୁଚରମ ଭଗବାନଙ୍କର ଅନୁଚର, ଦେଖିଦେଲେ ବ୍ରଜସ୍ତ୍ରୀୟ, ବିଶେଷ ଭାବରେ ବ୍ରଜସ୍ତ୍ରୀମାନଙ୍କୁ ବର୍ତ୍ତମାନ ସନ୍ଦେଶ ଦିଆଯାଏ, ବ୍ରଜସ୍ତ୍ରୀମାନଙ୍କୁ ପ୍ରଥମେ ଦିଆଗଲା ନନ୍ଦ ଏବଂ କାହାକୁ ଯଶୋଦାଙ୍କୁ, ସେଇଭଳି ଭାବରୁ ମିଳିଥିଲା କଥା ମିଳିଥିଲା, ଭଗବାନ କହିଥିଲେ, ପିତୃ ନ ପିତୃମା ଭ, ମୋର ପିତା ମାତାଙ୍କୁ ପ୍ରୀତି ପ୍ରଦାନ କର, ଏବଂ ଗୋପୀମାନଙ୍କୁ ମଧ୍ୟ ତାଙ୍କର ମତ ସନ୍ଦେଶ ହେଇ ବିମୋଚ, ତାଙ୍କର ଯେଉଁ ମନସ୍ତାପ ରହିଛି ମୋର ସନ୍ଦେଶ ଦେଇ ତାଙ୍କୁ ବିମୋଚନ କର, ତାଙ୍କ ମନସ୍ତାପକୁ ଦୂର କର, ଏ କଥା ଥିଲା। ତେଣୁ ସନ୍ଧ୍ୟାବେଳେ ଆଲୋଚନା ହେଲା ନନ୍ଦ ଏବଂ ଯଶୋଦାଙ୍କ ସହିତ, ବର୍ତ୍ତମାନ ସକାଳେ ଗୋପୀମାନଙ୍କ ସହିତ କଥା ହେବ। ତେଣୁ ବ୍ରଜସ୍ତ୍ରୀୟ ଭଗବାନ ବ୍ୟବସ୍ଥାରେ ସବୁ ହେଉଛି। ବ୍ରଜସ୍ତ୍ରୀୟମାନେ ଆସି ପହଞ୍ଚିଗଲେ, ଇଏ ମାନେ ଉଦ୍ଧବ ଆସି ପହଞ୍ଚି ଯାଇଛନ୍ତି, ତାଙ୍କ ଭିତରେ ବର୍ତ୍ତମାନ ଚାଲିବ ସନ୍ଦେଶ ଯେଉଁ ଦେଇଥିଲେ ଭଗବାନ, ମତ ସନ୍ଦେଶ ହେଇ ବିମୋଚ୍ଚୟ, ମୋର ସନ୍ଦେଶ, ଭଗବାନଙ୍କ ସନ୍ଦେଶ। ଆମର ଭୌତିକ ଜଗତରେ ସନ୍ଦେଶ କହିଲେ କେତେ ପାଟିରୁ ଲାଳ ବାହାରି ପଡ଼ୁଛି, ଆଉ ଭଗବାନଙ୍କ ସନ୍ଦେଶ କଥା କ'ଣ କହିବା, ଭଗବାନଙ୍କ ସନ୍ଦେଶ ସେ। ତେଣୁ ପ୍ରଣମ୍ବ ବାହୁ, ଏ ପ୍ରଥମେ ହେଉଛି ତାଙ୍କର ରୂପ ବର୍ଣ୍ଣନା କରାଯାଉ, ପ୍ରଣମ୍ବ ବାହୁ ଇଏ ମହାପୁରୁଷ ଲକ୍ଷଣ, ମହାପୁରୁଷର 32 ଲକ୍ଷଣ ରହିଛି। ପ୍ରଣମ୍ବ ବାହୁ, ବାହୁ ବହୁତ ଆଜାନୁ ଲମ୍ବିତ ଭୁଜ, ଜାନୁ ପର୍ଯ୍ୟନ୍ତ ଜଙ୍ଘ ପର୍ଯ୍ୟନ୍ତ ଯାହାଙ୍କର ଭୁଜ ରହିଛି, ଭୁଜ ସେ ପ୍ରଣମ୍ବ ବାହୁ, ଲମ୍ବା ବାହୁ ତାଙ୍କର, ଇଏ ଗୋଟେ ଲକ୍ଷଣ, ମହାପୁରୁଷର ଲକ୍ଷଣ ପ୍ରଣମ୍ବ ବାହୁ। ନବକୁଞ୍ଜ ଲୋଚନମ, ଖାଲି କଞ୍ଜ ନୁହଁ, ଖାଲି କ'ଣ ପଦ୍ମ ନୁହଁ, ନବ ନବପଦ୍ମ, ନବପ୍ରସ୍ଫୁଟିତ ପଦ୍ମ, ନବପ୍ରସ୍ଫୁଟିତ ପଦ୍ମ, ଟିକେ ଖରା ହେଇଗଲେ ବା ହେଇଗଲେ ସେଟା ଝାଉଁଳି ପଡ଼େ, ସେଭଳିଆ ପଦ୍ମ ନୁହଁ, ନବକଞ୍ଜ, ନବ ନବପ୍ରସ୍ଫୁଟିତ ପଦ୍ମ ଭଳି ତାଙ୍କ ଲୋଚନ ରହିଛି। ଲୋଚନମ ପୀତାମ୍ବରମ, ଭଗବାନଙ୍କର ଅମ୍ବର ହେଉଛି ପୀତାମ୍ବର, ଭଗବାନଙ୍କର ବସ୍ତ୍ର ହେଉଛି ପୀତାମ୍ବର ଧାରଣ କରନ୍ତି, ସେ ପୀତାମ୍ବର ଧର ସାଗ୍ବୀ ପୀତାମ୍ବର ଧାରଣ କରନ୍ତି। ଏ ପୁଷ୍କର ମାଳିନମ, ପୁଷ୍କର ମାଳିନ, ଭଗବାନଙ୍କର ପୁଷ୍କର ମାଳିନ ରହିଛି, ଭଗବାନଙ୍କର ଯେଉଁ ମାଳା, ବିଶେଷ ଭାବରେ ତାଙ୍କ ପ୍ରିୟ ହେଉଛି ପୁଷ୍କର ମାଳିନ ବା ପଦ୍ମ, ପଦ୍ମଫୁଲ, ପଦ୍ମଫୁଲର ମାଳ। କୁନ୍ତିଦେବୀ ତାଙ୍କ ସ୍ଥିତିରେ କହିଛନ୍ତି, ନମ ପଙ୍କଜ ନାଭାୟ, ନମ ପଙ୍କଜ ମାଳିନୀ, ନମ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଘ୍ରେ। ଭଗବାନଙ୍କର ସବୁକିଛି ଅଙ୍ଗ ଅତୁଳନୀୟ, କେହି ତୁଳନା କରିପାରିବେ ନାହିଁ, କିନ୍ତୁ ତଥାପି ଭୌତିକ ଜଗତରେ ଯେଉଁ ପଦ୍ମ ରହିଛି ତା ସହିତ କିଛି କିଛି ତୁଳନା କରାଯାଇପାରେ, କିଛି କିଛି ତୁଳନା କରା। ନମ ପଙ୍କଜ ନାଭା, ତାଙ୍କ ନାଭି ଜଣେ ଦେଖିଥିବ ପଙ୍କଜ ଭଳି ଲାଗିବ, ପଦ୍ମ ଭଳି ଲାଗିବ ନାଭି। ପଙ୍କଜ ମାଳିନେ, ପଙ୍କଜର ପଦ୍ମ ମାଳ ଧାରଣ କରିଛନ୍ତି ପଙ୍କଜ ମାଳିନୀ। ନମ ପଙ୍କଜ ନେତ୍ରାୟ, ତାଙ୍କ ନେତ୍ର ଦେଖିଦେବ ପଙ୍କଜ ପଦ୍ମଫୁଲ ଭଳି ଦେଖାଯିବ ନେତ୍ର। ନମ ପଙ୍କଜାଙ୍ଘ୍ରେ, ଭଗବାନ ପାଦ ପଦ୍ମ, ପାଦ ପାଦ କହିଲେ ପଦ୍ମ ଆସିଯାଉଛି, ପଦ୍ମ ଭଳି ଦେଖିବା ପାଇଁ ସୁନ୍ଦର। ତେଣୁ ନବକଞ୍ଜ ଲୋଚନମ, ତାଙ୍କର ଚକ୍ଷୁ ହେଉଛି ନବକଞ୍ଜ ପ୍ରସ୍ଫୁଟିତ ପଦ୍ମ ଭଳି, ଏବଂ ପୀତାମ୍ବର ଧାରଣ ପୁଷ୍କର ମାଳିନମ, ପଦ୍ମଫୁଲର ମାଳ ଧାରଣ କରି, ଭଗବାନଙ୍କ ଫୁଲମାଳ ମଳିନ ହୁଏ ନାହିଁ, ଭଗବାନ ସିଏ ଭଗବାନଙ୍କ ପୁଷ୍କର, ଏ ସ୍ୱର୍ଗରେ ଯେଉଁ ପୁଷ୍ପ ସେ ମଳିନ ହୁଏନି, ଆଉ ଇଏ କ'ଣ ଭଗବାନ କଥା କ'ଣ କହିବା, ସ୍ୱର୍ଗରେ ଯେଉଁ ପୁଷ୍ପ ସେ ମଳିନ ହୁଏ ନାହିଁ, ଏସବୁ ତେଜ ଫ୍ରେଶ୍ ରହିଥିବ, ସବୁବେଳେ ଫ୍ରେଶ୍ ରହିଥିବ, ଯେତେବେଳେ ଆମର ବଳି ମହାରାଜ କଥା ଆସୁଛି, ଯେତେବେଳେ ବଳି ମହାରାଜ ସ୍ୱର୍ଗକୁ ଆକ୍ରମଣ କରିବାକୁ ଯିବେ, ଶୁକ୍ରାଚାର୍ଯ୍ୟ ତାଙ୍କୁ ଦେଲେ, ସେ ମନ୍ତ୍ର ଦେଲେ କେମିତି ତୁମେ ଆକ୍ରମଣ କରିବ, ଆକ୍ରମଣ କରିବାକୁ ପଡ଼ିଲା ନାହିଁ, ତାଙ୍କର ଶଙ୍ଖ ନାଦ କରିଦେଲେ, ଦେବତାମାନେ ଡରି ଛାଡ଼ି ପଳେଇଗଲେ, ଇଏ ଶଙ୍ଖ ନାଦ ହେଉଛି କିଏ କିଏ ଶଙ୍ଖ ନାହାଦ କଲେ, ବଳି ତ ମାରିଦେଇଥିଲୁ, ପୁଣି କ'ଣ ବଳି ଶଙ୍ଖ ନାହାଦ କଲାଣି, ଦେଖିଲା ବେଳକୁ କବାଟ କ'ଣ ଦେଖୁଛନ୍ତି, ଫାଙ୍କରେ ଦେଖୁଛନ୍ତି, ଯିବା ପାଇଁ ସାହସ ହେଉନି ତାଙ୍କ ସାମ୍ନାକୁ ଯିବା ପାଇଁ, ଅଳକାପୁରୀର ଅବସ୍ଥା ଏଇଭଳି ଭାବର କଥା, ଆଉ ପୃଥିବୀରେ ବର୍ତ୍ତମାନ ଥର ହଉ ରହୁଛନ୍ତି, ସେଥିରେ କ'ଣ ଅଛି, ଅଳକାପୁରୀ ଲୋକମାନେ ଥର ରହୁଛନ୍ତି, ଦେବତାମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ଥରହର ହେଇଗଲେ ଶଙ୍ଖ ନାହାଦ ଶୁଣିକରି, କବାଟ ଫାଙ୍କରେ ଦେଖିଲେ ଆରେ ଇଏ କ'ଣ, ତ ମାରିଦେଇଥିଲୁ ବଳିକୁ, ଇଏ କ'ଣ ଆସିବ ଶଙ୍ଖ ନାହାଦ କଲାଣି, ଗୁରୁଦେବ ପାଖକୁ ଗଲେ, ବୃହସ୍ପତି ପ୍ରଭୁ ଗୁରୁଦେବ ଇଏ କ'ଣ ଘଟଣା, ଏ ବଳି କ'ଣ ଏଭଳି ଶଙ୍ଖନାଦ କରୁଛି, ନା ତମର ତମେ ତ ଗୁରୁକୁ କିଛି ସମ୍ମାନ କଲନି, ସେ ସେଇଭଳି ଗୁରୁଙ୍କୁ ପୂଜା କରି ଏଇ ଶକ୍ତି ପ୍ରାପ୍ତ ହେଇଛି, ଗୁରୁଙ୍କୁ ପୂଜା କଲନି ବୋଲି କହିଲାନି, ମନରେ ଧାରଣା ହେଉଛି ସେଇଭଳି, ତମେ ଯଦି ଗୁରୁଙ୍କୁ ପୂଜା କରିଥାନ୍ତ ଆଜି ତମେ ତ ସେଇଭଳି ଭାବରେ ଶକ୍ତିଶାଳୀ ହେଇଥାନ୍ତ, ଆଜି ତମକୁ ଭୟ କରିବାକୁ ପଡ଼ିନଥାନ୍ତା, ତେଣୁ ଯେଉଁମାନେ ଆଜି ଭଗବାନଙ୍କ ପାଦପଦ୍ମରେ ଆସିନାହାନ୍ତି ସେମାନେ କୌଣସି ଭୟ ନାହିଁ, କରୁଣାପତି କେଉଁ ଭୟ କୌଣସି ଭୟ ନାହିଁ, ଯେଉଁମାନେ ଭଗବାନ ପାଦପଦ୍ମରେ ଆସନ ହେଇନାହାନ୍ତି ସେମାନେ ଭୟଭୀତ ହେଇକି ରହୁଛନ୍ତି, ଥରୁଛନ୍ତି, ସେଇ ଇନ୍ଦ୍ର ଦେବତାମାନେ ମଧ୍ୟ ଥରୁଥିଲେ, ଥରିକିରି କହିଲେ ବର୍ତ୍ତମାନ କିଛି ବାଟ ନାହିଁ, ତୁମେ ପଳାଅ ସବୁ ଲୁଚିକିରି ପଳାଅ, ଆଉ କିଛି ଅନ୍ୟ ବାଟ କିଛି ନାହିଁ, ଏସବୁ ଆସିବ ପରେ ଆସିବ, କେବଳ ଶଙ୍ଖନାହାଦ କରିଦେବ, ଏ ଅବସ୍ଥା ହେଇଗଲା, ଯୁଦ୍ଧ କରିବାକୁ ପଡ଼ିଲା ନାହିଁ, ସେହି ସମୟରେ କୁହାଯାଏ ପ୍ରହ୍ଲାଦ ତାଙ୍କୁ ଦେଲେ ଗୋଟେ ପୁଷ୍ପମାଳ ଦେଲେ, ଯେଉଁଟା ଅମ୍ଳାନ, ସେ କେବଳ ମ୍ଳାନ ହୁଏ ନାହିଁ ପୁଷ୍ପମାଳ, ଆଉ ଭଗବାନଙ୍କର କଥା କ'ଣ କହିବା, ପୁଷ୍ପ ପୁଷ୍କର ମାଳି ଲସନ ବହୁତ ଚିକ୍ଚିକ୍ କରୁଛି, ମୁଖାର ବିନ୍ଦମ ମୁଖ ଅରବିନ୍ଦ ଯେଉଁ ରହିଛି, ମୁଖ ମଧ୍ୟ ଗୋଟେ ପଦ୍ମ ଭଳି ମୁଖ ଅରବିନ୍ଦ, ଲସନ ମୁଖାର ବିନ୍ଦ ପରିମୃଷ୍ଟ କୁଣ୍ଡଳମ, କୁଣ୍ଡଳ ଯେଉଁ ଧାରଣ, ଭଗବାନ ମଧ୍ୟ କୁଣ୍ଡଳ ଧାରଣ କରନ୍ତି, ମକର କୁଣ୍ଡଳମ, ଭଗବାନଙ୍କର କୁଣ୍ଡଳ ହେଉଛି ମକର ଆକୃତି, ମକର କୁଣ୍ଡଳ ବା ଯେଉଁ କ'ଣ ଯେଉଁ ରହିଛି କୁମ୍ଭୀର, କୁମ୍ଭୀର ଆକାର ହେଉଛି, ଯଶାଣା ମକର ଯଶାଣା ମକରସ୍ତାସ୍ମି, ଜଳଜୀବମାନ ଭିତରେ ମୁଁ ହେଉଛି ମକର, ଭଗବାନଙ୍କର ଗୋଟେ ବିଭୂତି, ଭଗବାନଙ୍କର ଯେଉଁ କୁଣ୍ଡଳ ରହିଛି ମକର ଆକୃତି ରହିଛି ମକର କୁଣ୍ଡଳ, ତେଣୁ ଇଏ ସବୁ ପରିଧାନ କରିଛନ୍ତି ଉଦ୍ଧବ, ଭଗବାନଙ୍କର ସବୁ ସବୁକିଛି ପ୍ରସାଦ ପରିଧାନ କରିଛନ୍ତି, ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଆସିବ, ଭଗବାନ ସେ ପ୍ରାର୍ଥନା କରିବେ, ପ୍ରଭୁ ତୟା ଉପଭୁକ୍ତ ଶ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟାଂ ଜୟମ ହି, ଭଗବାନ କହିଲେ ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ କରନ୍ତି ତେ, ମୋର ଯେଉଁମାନେ ଶରଣରେ ଯିବେ ନହେଲେ ଏ ମାୟାକୁ କେହି ପାର ହୋଇପାରିବେ ନାହିଁ, ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା, ତଥାପି ଅର୍ଜୁନ ପଚାରିଲେ ପ୍ରଭୁ ଆଉ କୌଣସି ଉପାୟ ନାହିଁ, ନା ହଁ ଅଛି, ନା କ'ଣ, ନା ମାମେବ ଯେ ପ୍ରପଦ୍ୟନ୍ତେ, ଆଉ କାହାର ଶରଣରେ ଗଲେ ହେବ ନାହିଁ, ମୋର ଶରଣରେ ଯଦି ଯିବ ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ କରନ୍ତି, ମୋର ମାୟାକୁ ପାର ହୋଇପାରିବ ନହେଲେ ପାରି ହୋଇପାରିବ ନାହିଁ, ତେଣୁ ଉଦ୍ଧବ ପ୍ରାର୍ଥନା କର ପ୍ରଭୁ ତୋୟା ଉପଭୁକ୍ତ, ଆପଣ ଯେଉଁ ଉପଭୋଗ କରିଛନ୍ତି ତୋୟା ସଗ କହିଲେ ମାଳା ଅଳଙ୍କାର, ବିଭିନ୍ନ ଅଳଙ୍କାର ସବୁ ଭଗବାନ ରହିଛି ଅଳଙ୍କାର ଚର୍ଚ୍ଚିତ, ଉଚ୍ଚିଷ୍ଟ ଭୋଜନ ସେଇ ଉଚ୍ଚିଷ୍ଟ ଭଗବାନଙ୍କୁ ଲାଗିଗଲା ପରେ ଆସିବ ଆମ ପାଖକୁ, ଏ ଉଚ୍ଚିଷ୍ଟ ସେଇଟା, ସେଇଟାକୁ ଯଦି ଆମେ ଭୋଜନ କରିବା ବା ସମ୍ମାନ କରିବା ଆମେ ଭଗବାନଙ୍କର ମାୟାକୁ ଜୟ କରିଯିବା, ବହିରଙ୍ଗ ମାୟାକୁ ଜୟ କରିଯିବା, କରୁଣାକୁ ଭୟ କରିବା ନାହିଁ, ଆଉ ବହିରଙ୍ଗ ମାୟାକୁ ଜୟ କରିଯିବା, ବହିରଙ୍ଗ ମାୟାର ଗୋଟେ ହେଉଛି ୱିପନ୍ କରୁଣା, କରୁଣାକୁ ଭୟ ଆସିବ ନାହିଁ, ତ ମାୟାଙ୍ଗ ଜୟମ ହି ହି ଶବ୍ଦ କହିଲେ ନିଶ୍ଚିନ୍ତ ଭାବରେ ଏତେ କୌଣସି ସନ୍ଦେହ ନାହିଁ, କାଲି ଜଣେ ପ୍ରଶ୍ନ ପଚାରୁଥିଲେ ସମ୍ଭାବନା ଅଛି, କିନ୍ତୁ ସମ୍ଭାବନା କ'ଣ, ନିଶ୍ଚିନ୍ତ ଭାବରେ ଗ୍ୟାରେଣ୍ଟି ଅଛି, ଭଗବାନଙ୍କ ଶରଣରେ ଗଲେ ଭଗବାନ ପାଇବେ, ସେଥିରେ ସମ୍ଭାବନା କ'ଣ, ଗ୍ୟାରେଣ୍ଟି ହି ଶବ୍ଦ ବ୍ୟବହାର କରାଗଲା, ବୁଦ୍ଧି ସପ୍ତମ ଯେଉଁମାନେ ସବୁଠାରୁ ଶ୍ରେଷ୍ଠ ବୁଦ୍ଧିବାନ ବ୍ୟକ୍ତି ଉଦ୍ଧବ କହୁଛନ୍ତି, ଜୟମ ହି ପରିମୃଷ୍ଟ କୁଣ୍ଡଳମ ସୁବିସ୍ମିତା କୋୟମ ଅପିପ୍ୟ ଦର୍ଶନମ, ବହୁତ ବିସ୍ମିତ ହେଇଗଲେ, ବହୁତ ଦିନ ପରେ ପାଖାପାଖି 2 ମାସ ରୁଦ୍ଧ ହେଇଗଲାଣି, ଭଗବାନ ଯାଇଥିଲେ 64 ଦିନ ଯାଇଥିଲେ ପାଠ ପଢ଼ିବା ପାଇଁ, ତାପରେ କିଛି ଦିନ ହେଇଗଲା, ଏହିଭଳି ଭାବରେ 2.5 ମାସରୁ ଅଧିକ ହେଇଗଲାଣି, କୃଷ୍ଣ ଯେଉଁ ଯାଇଛନ୍ତି ଫେରିନାହାନ୍ତି, ତାଙ୍କୁ ଦେଖିକି କୃଷ୍ଣଙ୍କ ଭଳିଆ ରହିଛନ୍ତି ରୂପ, ତେଣୁ ଦେଖିକି ସୁବିସ୍ମିତ, ଖାଲି ବିସ୍ମିତ ହେଉନାହାନ୍ତି, ସୁବିସ୍ମିତ ଆଖି ସବୁ ବିସ୍ଫାରିତ ହେଇଯାଉଛି ଚକ୍ଷୁ ତାଙ୍କର, ଇଏ ହି ଏକଦମ ଇଏ କୃଷ୍ଣ, କୃଷ୍ଣଙ୍କର ସାନ ଭାଇ ନା କିଏ, ଏ ପ୍ରକୃତ କୃଷ୍ଣଙ୍କର ସାନ ଭାଇ, ଦେବଭାଗର ଦେବଭାଗଙ୍କ ପୁତ୍ର ବସୁଦେବଙ୍କ ଭାଇ ଦେବଭାଗ ଦେବଭାଗଙ୍କ ପୁତ୍ର ହେଉଛନ୍ତି ଇଏ ଉଦ୍ଧବ ସାନ ଭାଇ ବଡ଼ ଭାଇ ସାନ ଭାଇ ଏକା ଦେଖିବା ପାଇଁ ଏକାଭଳି ଦେଖିବା ପାଇଁ ସୁବିସ୍ମ ଯାହା ବିସ୍ମୟ ହୋଇଗଲେ ପ୍ରଥମେ ତ ଭାବିଲେ କୃଷ୍ଣ କି ତାପରେ ଜାଣିଲେ ଡିଫରେଣ୍ଟ ଜାଣିଲେ ସୁବିସ୍ମିତା କୋୟମ୍ ଇଏ କିଏ ଅଭି ଅପିପ୍ୟ ଦର୍ଶନମ ଅତି ଅପୂର୍ବ ଦର୍ଶନ ଅଦ୍ଭୁତ ଦର୍ଶନ ତାଙ୍କର ଦର୍ଶନ ରୂପ ଏଭଳି ଭାବରେ ଗୋଟିଏ କ'ଣ ଭୌତିକ ଜଗତରେ ଗୋଟିଏ ସ୍ତ୍ରୀର ରୂପ ଦେଖି ହଜାର ହଜାର ଲକ୍ଷ ଲକ୍ଷ ଲୋକ ବାଡ଼ିଆ ପିଟା ହୋଇଯାଉଛନ୍ତି ବା ଗଣ୍ଡଗୋଳ ହୋଇଗଲା ମହାଭାରତ ଯୁଦ୍ଧ ହୋଇଗଲା କେତେ ଲୋକ କେତେ ମୃତ୍ୟୁବରଣ କଲେ ଅଠର ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କଲେ ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟ ଦେଖି ଦୁର୍ଯ୍ୟୋଧନଙ୍କର ଆସିଗଲା ଲୋଭ ଆସିଗଲା କର୍ଣ୍ଣଙ୍କର ଲୋଭ ଆସିଥିଲା ଯାହା ବି ହେଉ ସେହିଭଳି ଭାବରେ ଆଉ ଗୋଟିଏ ଇଏ ବସେ ସାମାନ୍ୟ ସ୍ତ୍ରୀ ନୁହନ୍ତି ଆଉ ଗୋଟିଏ କଥା ପ୍ରସଙ୍ଗରେ କହିଲେ ସୀତାଦେବୀ ସୀତାଦେବୀଙ୍କ ସୌନ୍ଦର୍ଯ୍ୟ ଦେଖି ରାବଣ ତା ସବଂସ ନଂସ ହୋଇଗଲା ଧ୍ୱଂସ ହୋଇଗଲା ଲଙ୍କା ଯେଉଁ ରହିଛି ସୁବର୍ଣ୍ଣର ଲଙ୍କା ଯାହା ସାରଖା ହୋଇଗଲା ଏଭଳି ରହିଛି ଏ ଦୁଇଟି ପ୍ରସିଦ୍ଧ ଯୁଦ୍ଧ ମହାଭାରତ ଯୁଦ୍ଧ ଏବଂ ରାମାୟଣ ରାମାୟଣ ଯୁଦ୍ଧ ରାମ ରାବଣ ଯୁଦ୍ଧ ପ୍ରସିଦ୍ଧ ଯୁଦ୍ଧ ଦୁଇଟି ରହିଛି ଆମ ଭାରତବର୍ଷରେ ଏ ଦୁଇଟି ସ୍ତ୍ରୀ ପାଇଁ ହେଇଛି ସବୁ ହେଇଛି ଏ ଯୁଦ୍ଧ ହେଇଛି ଏତେ ସୁନ୍ଦର ସୌନ୍ଦର୍ଯ୍ୟ ରହିଛି ଆଉ ଆଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ତାଙ୍କ ତ କ'ଣ ଅପିବ୍ୟ ଦର୍ଶନମ ବହୁତ ସୁନ୍ଦର ଦେଖିବା ପାଇଁ କୁତଶ୍ଚ କଶ୍ୟାଚ୍ୟୁତ ବେଶଭୂଷଣ କି କେଉଁଠୁ ଆସିଲେ କୁତଶ୍ଚ କଶ୍ୟ ଅଚ୍ୟୁତ ବେଶ ଅଚ୍ୟୁତଙ୍କର ବେଶଭୂଷଣ ସବୁ ଏ ଭଗବାନଙ୍କ ବେଶଭୂଷଣ ସବୁ ଏହିଭଳି ଭାବରେ ଅଚ୍ୟୁତ ଭଗବାନ ସେ ଅଚ୍ୟୁତ ତାଙ୍କ ଚ୍ୟୁତ କେବେ ହୁଏ ନାହିଁ ଅଚ୍ୟୁତ କାହିଁ କହିଲେ ଏସବୁ ରହିଛି ଆଚାର୍ଯ୍ୟମାନେ ଟୀକାରେ ଆସିବ ବେଶଭୂଷଣ ଭଗବାନ ଯେଉଁଭଳିଆ ବେଶ ଯେଉଁଭଳିଆ ଭୂଷଣ ସବୁ ରହିଛି ସବୁ ଧାରଣ କରିଛନ୍ତି ସେଇଭଳିଆ ବେଶ ସେଇଭଳିଆ ଭୂଷଣ ଆମେ ଯଦି ରହିଛି ବିଭିନ୍ନ ପ୍ରକାର ମୁକ୍ତି ରହିଛି ଗୋଟେ ମୁକ୍ତି ହେଉଛି ସାରୂପ୍ୟ ମୁକ୍ତି ସାରୂପ୍ୟ ମୁକ୍ତି କହିଲେ ଭଗବାନ ଯେଉଁଭଳି ରୂପ ତୁମେ ସେଇଭଳିଆ ରୂପ ପାଇଯିବ ସାରୂପ୍ୟ ମୁକ୍ତି ତେଣୁ ଏମାନେ ସେ ଭଗବାନ ଭଳି ରୂପ ଦେଖିବା ପାଇଁ ଅପୂର୍ବ କ'ଣ ଅଚ୍ୟୁତ ବେଶଭୂଷଣ ଇତି ସ୍ମ ସର୍ଭା ପରିବ୍ରୁ ଉତ୍ସୁକା ସମସ୍ତେ ଘେରିଗଲେ ତାଙ୍କ ସାମ୍ନାରେ ସମସ୍ତେ ଘେରିଗଲେ ସର୍ବେ ପରିବ୍ରୁ ସର୍ଭା ତାଙ୍କର କାମ ସରିଯାଇକି ସକାଳୁ ସକାଳୁ କାମ ସାରିଦେଲେ ଦଧି ମନ୍ଥନ ସରିଗଲା କୃଷ୍ଣଙ୍କର ଗୁଣଗାନ କରିଦେଲେ ଏଇ ଯେଉଁ ଦେଖିଲେ ରଥ ଦେଖିଲେ ରଥ ଦେଖିଲେ ଚିନ୍ତା କରୁଛନ୍ତି ଏଇ ସମୟରେ ଆସି ପହଞ୍ଚିଗଲେ ଉଦ୍ଧବ ଆସି ପହଞ୍ଚିଗଲେ ସମସ୍ତେ ଘେରିଗଲେ ତାଙ୍କ ସାମ୍ନାରେ ବେଶୀ ମାନେ ଗୋପୀମାନେ ଗୋପମାନେ ଆସିନି ଗୋପମାନେ ପର କଥା ଆସିବ ତାଙ୍କ କଥା ପରିବ୍ରୁ ଚାରିପଟେ ଘେରିଗଲେ ପରିବ୍ରୁ ଉତ୍ସୁକାନ୍ ବହୁତ ଉତ୍ସୁକ କିଏ କ'ଣ କ'ଣ ପାଇଁ କାହିଁକି କ'ଣ ହେଇଛି ଏକାଥରେ ସବୁ ପ୍ରଶ୍ନ ଆସିଯିବ ତାଙ୍କର ପରିବ୍ରୁ ଉତ୍ସୁକାନ୍ ତମ ଉତ୍ତମ ଶ୍ଳୋକ ପଦାମ୍ବୁଜା ସ୍ୱୟଂ ଇଏ ସେଇ ଉତ୍ତମ ଶ୍ଳୋକ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ଜଣାପଡ଼ୁଛି ପଦାମ୍ବୁଜା ସ୍ୱୟଂ ଏଇଭଳି ଭାବରେ ଆସିବ ଆଚ୍ଛା ଆମେ କହିବା ଏ ଯେଉଁ ଏକରୁ ଦଶ ଏଠି ରହିଛି ସତଚାଳିଶ ଅଧ୍ୟାୟରେ ଏଠି ରହିଛି ଅଣସ୍ତରୀଟି ଶ୍ଳୋକ ରହିଛନ୍ତି 69 verses ଅଣସ୍ତରୀ ଶ୍ଳୋକ ଆମେ କେତେ ଦିନ ଲାଗିବ ଦେଖାଯାଉ ଏକରୁ ଦଶରେ ଏଠି କ'ଣ ହେଉଛି ନା ଗୋପୀମାନେ ଉଦ୍ଧବଙ୍କୁ କଥା କହିବେ କଥା ଆରମ୍ଭ ହୋଇଗଲେ ଗୋପୀମାନଙ୍କ କଥା ଉଦ୍ଧବ ସେଠି ତାଙ୍କର ଗୋଡ଼ ତଳେ ପଡ଼ିଯିବେ ପ୍ରଣାମ କରିଦେବେ ତାଙ୍କୁ ପ୍ରଣାମ କରିଦେବେ ଏତେ ଉନ୍ନତ ସ୍ଥିତିରେ ସେ ରହିଛନ୍ତି ଗୋପୀମାନେ ଆମେ କ'ଣ ଜାଣୁଛୁ ତାଙ୍କର ଆମ ସ୍ଥିତି କ'ଣ ଅଛି ଗୋପୀ କହିବେ ଉଦ୍ଧବଙ୍କୁ କଥା ହେବେ ପ୍ରଥମ ଦଶଟି ଶ୍ଲୋକ 11-22 ଏଥିରେ ଭ୍ରମର ଗୀତ ଏଇଟା ଆମେ ବୁଝିପାରିବା ନାହିଁ ଗୁଣୁଗୁଣୁ ଗୁଣୁଗୁଣୁ ହେଉଛନ୍ତି ଆମେ କ'ଣ ବୁଝିବା କଥା କହିଲେ ସିନା ବୁଝିବା ଭ୍ରମର ଗୁଣୁଗୁଣୁ ହେଉଛି ଆମେ କ'ଣ ବୁଝିବା ରାଧାରାଣୀ ସେଇଭଳି ଭାବରେ ଭ୍ରମର ଗୀତ ଏ ଉନ୍ମାଦ ଦିବ୍ୟ ଉନ୍ମାଦ ମହାଭାବ ସ୍ତରର କଥା ଆମର ଚାବି ତ ପ୍ରବେଶ ନାହିଁ ତାର ଦୂର ଦୂରରୁ ଆମେ ଯେତିକି ଜାଣିବା ଶୁଣିବା ହେଇଛି କହିବା 11-22 23-37 ଇଏ ଏତିକି ଶୋକରେ ଭଗବାନ ମେସେଜ୍ ଦିଆଯିବ ତା ମନ ମନସ୍କା ମତ ପ୍ରାଣ ମଦତ କ'ଣ ଦହିକା ସବୁକିଛି ଦେହ ଧର୍ମ ସବୁ ତ୍ୟାଗ କରିଦେଇଛନ୍ତି ସିଏ ତାଙ୍କ ପାଇଁ ସନ୍ଦେଶ ଦେଇଛନ୍ତି ଭଗବାନ ତାଙ୍କ ପାଇଁ ସନ୍ଦେଶ ଦେଇଛନ୍ତି ମେସେଜ୍ ଆଜିକାଲି ବହୁତ ମେସେଜ୍ ସବୁ ଆସୁଛି ହ୍ୱାଟ୍ସଆପ୍ରେ ଇତ୍ୟାଦି ସବୁ କରିକି କେତେ ମେସେଜ୍ ଆସୁଛି ଦେଖ ଭଗବାନ ଦେଉଛନ୍ତି ତାଙ୍କର ଗୋପୀ ତାଙ୍କ ପ୍ରିୟସୀମାନଙ୍କୁ ମେସେଜ୍ ଦେଉଛନ୍ତି ଏବଂ ଆମକୁ ମଧ୍ୟ ସୁଯୋଗ ଦେଉଛନ୍ତି ଆମେ ସେ ମେସେଜ୍ ଜାଣିବା ଭଗବାନ କେତେ ଭଲ ପାଆନ୍ତି ତାଙ୍କୁ, ଯିଏ ଯଥା ମାନ ପ୍ରବଧ୍ୟନ୍ତି, ଯିଏ ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବେ ପୁରସ୍କୃତ କରିବେ। କିନ୍ତୁ ଗୋପୀମାନଙ୍କ ପାଖରେ ସେ ହାରିଗଲେ, ଗୋପୀମାନଙ୍କ ପାଖରେ ଫେଲ୍ ମାରିଲେ, କହିଲେ ମୁଁ ରଖିପାରିଲି ନାହିଁ, ନ ପାହାର ଏହଂ ନିରବଧ ସଂଯୋଜା, ମୋର କଥାକୁ ରକ୍ଷା କରିପାରିଲି ନାହିଁ। ଏସବୁ ଆସିବ, ଆମକୁ ସୁଯୋଗ ଦେଲେ ଏ ମେସେଜ ଭଗବାନ ଦେଇଛନ୍ତି, ତାଙ୍କ ଅନ୍ୟର ଚିଠିକି ପଢ଼ିବା କଥା ନୁହଁ, ଇଏ ନିୟମ ଜେଣ୍ଟଲମ୍ୟାନ୍ସ ପ୍ରମିସ୍ ବା ଏସବୁ ରହିଛି। କିନ୍ତୁ ଭଗବାନ ଆମକୁ ଦେଖେଇକିରି କହୁଛନ୍ତି, ନିଅ ମୋର ଏମିତି ମେସେଜ ଦେଉଛି, ଇଏ ସମସ୍ତଙ୍କ ପାଇଁ ରହିଛି, ତୁମେ ମୋତେ ମୋର ଏଇଭଳିଆ ପ୍ରିୟ ହେଇପାରିବ, ଯଦି ଗୋପୀମାନେ ମୋର ପ୍ରିୟ ହେଇଗଲେ ତୁମେ ମୋତେ ସେଭଳି ଭାବେ ପ୍ରିୟ ହେଇପାରିବ, ତୁମେ ମୋତେ ମୋର ପ୍ରିୟ। ଭଗବତ ଗୀତାରେ କେତେ ଥର କହିଲେ ଅର୍ଜୁନ ତୁମେ ମୋର କେତେ ପ୍ରିୟ, ଅର୍ଜୁନଙ୍କ ମାଧ୍ୟମରେ ସମସ୍ତ ଜୀବଜଗତ କହୁଛନ୍ତି ତୁମେ ମୋର ପ୍ରିୟ, ତୁମେ ମୋର ଅତ୍ୟନ୍ତ ପ୍ରିୟ। ଭକ୍ତ ତାଙ୍କର ଅତି ପ୍ରିୟ, ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ, ଶଙ୍ଖ ଚକ୍ରେ ଚିହ୍ନ, ଏକା ତୋ ଭକତ ଜୀବନ, ଭକତ ଜୀବନ, ହେ ଭଗତ ତା ଜୀବନ ଭଗବାନଙ୍କର। କହିବେ ଉଦ୍ଦେଶ ଦେବେ, ତୁମେ ଯଦି ପ୍ରାଣତ୍ୟାଗ କରିଦେବ ମୁଁ ମଧ୍ୟ ପ୍ରାଣତ୍ୟାଗ କରିଦେବି, ଆସିବ ସନ୍ଦେଶ, ଆସିବ ଉଦ୍ଧବ ସନ୍ଦେଶ, ଭଗବାନ ଦେଇଛନ୍ତି ସନ୍ଦେଶ, ଭଗବାନ ତାଙ୍କର ପ୍ରିୟସୀମାନଙ୍କୁ ଦେଇଛନ୍ତି, କିନ୍ତୁ ଆମକୁ ଶୁଣାଉଛନ୍ତି, ଦେଖ ଏଇଭଳି ଭାବରେ ଭଲ ପାଆନ୍ତି, ଯେ ଗୋପୀମାନେ ଯେଉଁଭଳି ଭାବେ ପ୍ରାଣତ୍ୟାଗ କରିବାକୁ ପ୍ରସ୍ତୁତ, ଭଗବାନ ମଧ୍ୟ ପ୍ରାଣତ୍ୟାଗ କରିବା ପାଇଁ ପ୍ରସ୍ତୁତ। ଭଗବାନ କ'ଣ ପ୍ରାଣତ୍ୟାଗ କରିବେ, ତେଣୁ 39-52 ଏତିକି ଶ୍ଲୋକରେ, କେତେ 14 ଶ୍ଲୋକରେ ଗୋପୀମାନଙ୍କର କ'ଣ କହିବେ ସେ ସମ୍ବାଦ ଶୁଣିକି, ଗୋପୀମାନଙ୍କର ସମ୍ବାଦ ମେସେଜ ସବୁ ଦିଆନିଆ ଚାଲିଛି, ମେସେଜର ଆଦାନ ପ୍ରଦାନ ହେଉଛି। ଯଦି ଆମର କିଏ ଗୋଟେ ମେସେଜ ଦେଇଦେଲା, ଯଦି ଟ୍ୟାପିଂ କରିଦେଲେ ସେ ଦଣ୍ଡନୀୟ ହେବେ, ଜଜ୍ ତାଙ୍କୁ ଦଣ୍ଡ ଦେବେ। ଏ ଗୋଟେ କଥା ହେଉଥିଲା, ଟେଲିଫୋନ୍ କଥା ହେଉଥିଲା, ଟ୍ୟାପିଂ ହେଇଯାଇଛି, ତେଣୁ ସେଇଟା ଗୋଟେ ଦଣ୍ଡନୀୟ ଅପରାଧ। କିନ୍ତୁ ଭଗବାନ ଆଉ ଗୋପୀମାନଙ୍କ ଯେଉଁ ଫୋନ୍ ଚାଲିଛି, ଟେଲିଫୋନିଂ ବେଶୀ ଚାଲିଛି, ଆମେ ଟ୍ୟାପିଂ କ'ଣ କରୁଛୁ, ଆମକୁ ଶୁଣାଉଛନ୍ତି, ଆମେ ମଧ୍ୟ ଖୋଲାରେ ଖୋଲନା କହୁଛୁ ସେ କଥା, ଚାଲିଛି, ଏଥିପାଇଁ ଆମକୁ ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ। ଭଗବାନ ଚାହାନ୍ତି ତୁମେ ଶୁଣ ଏ ମେସେଜ, ଏ ମେସେଜ ଶୁଣିଲେ ତୁମର ଜୀବନର ଉଦ୍ଧାର ହେବ। ତୁମେ ଇଏ ହେଉଛି କ'ଣ ବୈକୁଣ୍ଠର ବାର୍ତ୍ତା, ଆମେ ଭୌତିକ ଜଗତରେ ବହୁତ ବାର୍ତ୍ତା ଶୁଣୁଛେ, ମେସେଜ ଶୁଣୁଛେ, ବହୁତ ନ୍ୟୁଜ୍ ପେପର ସବୁ ଶୁଣୁଛେ, କିନ୍ତୁ ବୈକୁଣ୍ଠର ବାର୍ତ୍ତା ଆମେ ଶୁଣିବା ପାଇଁ ସ୍କୋପ୍ ନାହିଁ। ଗୋଟିଏ ନ୍ୟୁଜ୍ ପେପର ଆସିବନି ବୈକୁଣ୍ଠର ବାର୍ତ୍ତା, ବୈକୁଣ୍ଠର ବାର୍ତ୍ତା ଶୁଣିବା ପାଇଁ ଏ ଭାଗବତ ନ୍ୟୁଜ୍ ପେପର ପଢ଼ିବାକୁ ପଡ଼ିବ, ଡେଲି ପଢ଼ିବାକୁ ପଡ଼ିବ, ଡେଲି ନ୍ୟୁଜ୍ ପେପର ଇଏ ବୈକୁଣ୍ଠର ନ୍ୟୁଜ୍ ପେପର ଇଏ ବୈକୁଣ୍ଠର ବାର୍ତ୍ତା ଆସିଛି ଆମ ପାଖକୁ, ବୈକୁଣ୍ଠର ବାର୍ତ୍ତା। କ'ଣ ସେ କହିଲେ ଗୀତ, ଗୋଲୋକର ପ୍ରେମ ଧନ ହରିନାମ ସଂକୀର୍ତ୍ତନ, ସେଥିରେ ଆମର ରତି ଆସୁନାହିଁ, ଗୋଲୋକର ପ୍ରେମ ଧନ ହରି ନାମ ସଂକୀର୍ତ୍ତନ, ରତି ନାଜ ମିଲ କେ ନେତାୟ, ଗୋଲକର ପ୍ରେମଧନରେ ଆମର ରତି ଆସୁ ନାହିଁ, ଗୋଲକର ପ୍ରେମଧନ, କିନ୍ତୁ ଆମର ଏ ଭୌତିକ ଯେଉଁ ରହିଛି ଯନ୍ତ୍ରଣାମୟ ଜଗତକୁ, ସେଥିରେ ଆମର ଆନନ୍ଦ ଆସୁ ରତି ଆସୁଛି, ଇଏ ଆମର ଦୁର୍ଭାଗ୍ୟ ଦୁର୍ଭାଗ୍ୟ ଇଏ। ତେଣୁ ଏ ଯେଉଁ ଗୋଲକର ଭଗବାନ ଦେଖାଉଛନ୍ତି, ଗୋଲକର ବାର୍ତ୍ତା, ଏସବୁ ଗୋଲକର ଲୀଳା ସଂଗଠିତ ହେଉଛି, ଭଗବାନ କାହିଁକି ଆସନ୍ତି, ଏ ସାଧୁମାନଙ୍କୁ ପରିତ୍ରାଣ କରିବେ, ଏହିସବୁ ଆନନ୍ଦ ସାଧୁମାନଙ୍କର, ଇଏ ଆନନ୍ଦ ସାଧୁମାନେ ଏଇଥିରେ ଆନନ୍ଦ ନେବେ, ଗୋଲକର ବାର୍ତ୍ତା ଆମେ ଯିବା ଗୋଲକକୁ, ଏଥିପାଇଁ ପ୍ରସ୍ତୁତି ହେଉଛି, ରିହର୍ସାଲ୍ ଚାଲିଛି ବର୍ତ୍ତମାନ, ଗୋଲକୁ ଗଲେ କେମିତି ଆମେ ଚଳିବା। ଶିଳ ଗୌରବନ୍ଦୀ ସ୍ୱାମୀ ମହାରାଜ କହନ୍ତି ଯେ ଗୁରୁ ଯିଏ ଶିଶୁକୁ ଖାଲି ଦୀକ୍ଷା ଦେଇଦିଅନ୍ତି ନାହିଁ, ଦୀକ୍ଷା ଦେଇକି ଦକ୍ଷିଣା ନେଇକି ପଳାନ୍ତି ନାହିଁ, ତାକୁ ହାତ ଧରି ଚଲାନ୍ତି, କେମିତି ରାଜରାସ୍ତାରେ ବୈକୁଣ୍ଠ ରାଜରାସ୍ତାରେ କେମିତି ଚାଲିବ ହାତ ଧରି ଶିକ୍ଷା ଦିଅନ୍ତି, କି ପ୍ରଭାବ ସହିତ ଶୀତପ୍ରଜ୍ଞ ସକା ଭାଷା ତମାଧି ତସ କେଶବ ସ୍ଥିତଧି କିମ୍ ପ୍ରଭାବ ସହିତ କିମ୍ ଆସିତ ବ୍ରଜତ କିମ୍, କିଭଳି ଭାବରେ କଥା କହିବାକୁ ପଡ଼ିବ, କିଭଳି ଭାବେ ବସିବାକୁ ପଡ଼ିବ, କିଭଳି ଭାବେ ଚାଲିବାକୁ ପଡ଼ିବ, କିଭଳି ଭାବରେ ଆଚରଣ କରିବା ପଡ଼ିବ, ସବୁ ରହିଛି ବୈକୁଣ୍ଠର ବାର୍ତ୍ତା ସବୁ ରହିଛି, କିନ୍ତୁ ଆମର ସେଥିରେ ଆଗ୍ରହ ଆସୁନାହିଁ। ତେଣୁ ଇଏ ଉଦ୍ଧବ ଭଗବାନ କହୁଛନ୍ତି ତୁମେ ଟ୍ୟାପିଂ କର, ଟ୍ୟାପିଂ କ'ଣ କର, ଶୁଣ ଏଇଟା, ସେଇଟା ଚିନ୍ତା କର, ଏଠୁ ଏଇଟା ତ ପ୍ରଚାର କର, ଆସିବ ଏଇ କଥା, ଆସିବ ଏଇଠି, ଆସିବ ଏଇ ଅଧ୍ୟାୟରେ, ଜାଲ ତିଆରି କର, ଜାଲ ବୁଣ। ଭଗବାନ ଦେଲେ ସନ୍ଦେଶ, ଭଗବାନ ଦେଲେ ନାରଦକୁ, ନାରଦ ଯା ଏ ଜାଲ ସବୁ ତିଆରି କର, ଜାଲ ସବୁ ପକେଇବ ଛାଡ଼ିବ, ସବୁ ଉଦ୍ଧାର କରିବ ସବୁ ମାଛମାନଙ୍କୁ। ଏ କେବଳ ମେସେଜ୍ ଦିଆଯାଉନି, ନାରଦ ମୁନି ହାତ ଦେଇ ସେ ତୁମେ ଜାଲ ତିଆରି କରିବ, ଆସିବ 18 ନମ୍ବର ଶ୍ଳୋକରେ ଆସିବ, ଜାଲ ତିଆରି ହେବ ଏବଂ ପକା ହେବ, ସବୁଆଡ଼େ ପକା ହେବ ଜାଲ, ସମସ୍ତଙ୍କୁ ଉଦ୍ଧାର କରାଯିବ। ଭଗବାନ ଏଇ ମେସେଜ୍ ମାଧ୍ୟମରେ ଜାଲ ତିଆରି କରିବା ପାଇଁ କହୁଛନ୍ତି, ସନ୍ଦେଶ ଦେଉଛନ୍ତି କେମିତି ଜାଲ ତିଆରି କରିବା, ଏଇ ଜାଲ ତିଆରିରେ ସବୁ ଉଦ୍ଧାର କରିବା, ଆମେ ଏମାନେ ବଦ୍ଧଜୀବକୁ ଉଦ୍ଧାର ହେବ ସେମାନେ ଏଇ ମେସେଜ୍ ଶୁଣିକରି। ସେଥିପାଇଁ ଭଗବାନ ଆଦେଶ ଦେଇଦେଲେ, ଯାହା ନାରଦ ମୁନି କହିଦେଲେ, ବ୍ୟାସ ତୁମେ ଏଇଭଳି ଭାବରେ କରିବ, ଜାଲ ତିଆରି କରିବ। ବ୍ୟାସଦେବ କହିଦେଲେ, ସୁଖଦେବ ଏଇଭଳି ଭାବରେ ଜାଲ ତିଆରି କର, ଏଇଭଳି ଭାବରେ ଚାଲିଲା ପରମ୍ପରାରେ ସେ ଜାଲ ଆସୁଛି। ଆହୁରି ପ୍ରଭୁପାଦ ପାଖରେ ଯେତେବେଳେ ପହଞ୍ଚିଗଲେ, ପ୍ରଭୁପାଦ ନେଇ ପଳେଇଗଲେ ଏକାଥରେ ଆମେରିକା ଯାଇ ପକେଇଦେଲେ। ରଜ ସମଗ୍ର ପୃଥିବୀକୁ ଉଦ୍ଧାର କଲେ ଭଗବତ ଗୀତାରେ ଭଗବାନ କହିଲେ, ମହାପ୍ରଭୁ କହିଲେ, ପୃଥିବୀତେ ଆଛ ଚତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାମ, ଏଇ ଜାଲ ସବୁଠାରେ ପଡ଼ିବ। ଆଉ ସମଗ୍ର ପୃଥିବୀ କ'ଣ ଉଦ୍ଧାର ପାଇଛନ୍ତି, ତେଣୁ ବର୍ତ୍ତମାନ ପ୍ରଭୁପାଦଙ୍କୁ ଯିବାକୁ ପଡ଼ୁଥିଲା, ବର୍ତ୍ତମାନ ନେଟ୍ ଆସିଗଲା, ଆମେ ଏଇଠି ରହିକି ମାରିବ ଛାଡ଼ିବ ଚାଲିବ, ଏସବୁ କଥା ଆସିବ ଉଦ ମେସେଜ୍। ତାପରେ 53ରୁ ଯେଉଁ ରହିଛି, 53-56 ସେଇଥିରେ ରହିଛି, ଗୋପୀମାନେ କହିବେ। 57-63 ଉଦ୍ଧବ ଗୋପୀମାନଙ୍କର ଯେଉଁ ରହିଛି ସ୍ଥିତିକୁ ଜାଣିବେ, ଆଗରୁ ଜାଣିନଥିଲେ, ନିଜକୁ ଭାବୁଥିଲେ ବହୁତ ଉନ୍ନତ ସ୍ଥିତିର ବୋଲି, ଭଗବାନ ଭଲ ପାଉଥିଲେ ସିଏ। ଆମେ କହିଛେ 5 ଦିନରୁ ଏଇ ଯେଉଁ ହେଇଥିଲା ଭଗବାନ ପ୍ରତି ତାଙ୍କ ପ୍ରେମ ଥିଲା, ଯେତେବେଳେ ମା' ଡାକୁଥିଲେ ଉଦ୍ଧବ ଖାଇବା, ନା ଏବେ ଯିବି ନାହିଁ, ସେ ପୂଜା ସରୁ ଏବେ ଯିବି ନାହିଁ, ଏଇଭଳି 5 ବର୍ଷର ବାଳକ ସେ ଥିଲେ, କେତେ ଉନ୍ନତ ସ୍ଥିତିରେ ଥିଲେ, କ'ଣ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଠାରୁ ଶିକ୍ଷା କରିଥିଲେ। କିନ୍ତୁ ଆଜି ଯେତେବେଳେ ଦେଖିଦେଲେ, ତାଙ୍କ ପାଖକୁ ଗଲେ, ଗୋପୀମାନଙ୍କର ଭାବ ଦେଖି ଉଦ୍ଧବ ତାଙ୍କୁ ପ୍ରଶଂସା କରୁଛନ୍ତି, ତାଙ୍କୁ ପୁରସ୍କାର ଦେଉଛନ୍ତି, ଶ୍ରେଷ୍ଠ ପ୍ରାଇଜ୍ ଦିଆଯାଉଛି, ଶ୍ରେଷ୍ଠ ବେଷ୍ଟ ଅଫ୍ ଦି ଡିଭୋଟିଜ୍, ସବୁ ବହୁତ ପ୍ରକାର ଡିଭୋଟି ରହିଛନ୍ତି, ବହୁତ ପ୍ରକାର ଭକ୍ତ ରହିଛନ୍ତି, କିନ୍ତୁ ଶ୍ରେଷ୍ଠ ଭକ୍ତ କିଏ, ଇଏ କହିବେ ଉଦ୍ଧବ କହିବେ ଶ୍ରେଷ୍ଠ, ଇଏ ମଧ୍ୟ ଶ୍ରେଷ୍ଠ, ଜ୍ଞାନୀମାନଙ୍କ ଭିତରେ ଶ୍ରେଷ୍ଠ, ଜ୍ଞାନୀନାମ ଅଗ୍ରଗଣ୍ୟମ ଶ୍ରେଷ୍ଠ, ସିଏ କହିବେ, ସିଏ ଦେବେ ପ୍ରାଇଜ୍ ଦେବେ। ଗୋପୀ ଇଏ ହେଉଛି ରାଧାରାଣୀ, ଶ୍ରେଷ୍ଠ ହାଇଏଷ୍ଟ ପୋଜିସନ୍ ରହିଛନ୍ତି, କେହି ତାଙ୍କ ସହିତ ସମାନ ହୋଇପାରିବେ ନାହିଁ। ଏବଂ 64-69 ଏ ଲାଷ୍ଟ ଯେଉଁ 6 ଶ୍ଳୋକରେ ଉଦ୍ଧବ ବର୍ତ୍ତମାନ ଫେରି ଆସିବେ, ମଥୁରାକୁ ଫେରି ଆସିବେ। ବର୍ତ୍ତମାନ 46 ଅଧ୍ୟାୟରେ ବର୍ଣ୍ଣନା କରି ମଥୁରାକୁ ଆସିଥିଲେ, ପାଖାପାଖି ବର୍ଷେ ରହିଯିବେ, ସିଏ ମେସେଜ୍ ଦେଇକରି ପ୍ରଧାନମନ୍ତ୍ରୀ କେତେ ଦିନ ପାଇଁ ଭଗବାନ କହିନଥିଲେ ତୁମେ ଏତେ ଦିନ ରହିବ ବୋଲି, କିନ୍ତୁ ରହିଗଲେ ସିଏ କତିଚିନ୍ ମାସାନ ଆସିବ, କତିଚିନ୍ ମାସାନ, ଗୋଟିଏ ମାସ କି 2 ମାସ ନୁହଁ, କତିଚିନ୍ ମାସ କଲେ ଆମର ଶ୍ରୀ ଶ୍ରୀମନ୍ଦିର ରାଧା ବର୍ଷକରୁ ଟିକିଏ କମ୍, ଗୋଟିଏ ମାସ କମ୍, ଏଇଭଳି ଭାବରେ 11 ମାସ ପାଖାପାଖି ରହିଗଲେ ସିଏ, 11 ମାସ ରହିଗଲେ ସିଏ ପ୍ରଧାନମନ୍ତ୍ରୀ, ତାଙ୍କ ବିରୁଦ୍ଧରେ ତାଙ୍କ ବିନା ସବୁ କାମ ଅଚଳ, ଜଣେ ମ୍ୟାନେଜମେଣ୍ଟ ସବୁ ଅଚଳ ହୋଇଯାଉଛି, କିନ୍ତୁ 11 ମାସ ରହିଗଲେ ଚିନ୍ତା କିଛି ଚିନ୍ତା ନାହିଁ, 11 ମାସ ରହିଗଲେ ନୁହଁ, ଆମେ ଯେ ଛଟପଟ ହେଉଛୁ ସେମିତି ନୁହଁ, ଆମେ ବର୍ତ୍ତମାନ କରୋନା ପାଇଁ ଛଟପଟ ହେଉଛେ, ବର୍ତ୍ତମାନ ଗୋଟେ ଜାଗାରେ ରହିକରି ଛଟପଟ ହେଉଛେ, କିନ୍ତୁ ସେ ଛଟପଟ ହେଉନଥିଲେ, ଆନନ୍ଦରେ କ'ଣ ଡେଉଁଥିଲେ, ସେ ଆନନ୍ଦରେ ଛଟପଟ ହେଉଥିଲେ, ସେ ଆନନ୍ଦରେ ଡେଉଁଥିଲେ, ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ତାଙ୍କର ଫେରିବା ପାଇଁ ମନ ନଥିଲା, ଭାବୁଥିଲେ ଯାଇକି କହିଦେଇକି ପୁଣି ଫେରିଆସିବେ ଏଇଠିକି, ଏଇଭଳି ଭାବରେ ସ୍ଥିତି ଥିଲା ତାଙ୍କର ଉଦ୍ଧବଙ୍କର। ତେଣୁ ଏଇ ଯେଉଁ 2 ଶ୍ଳୋକରେ ଏକାଥରକେ ଅନ୍ୱୟ ହୋଇଛି, 2 ଶ୍ଳୋକ ଏକାଭଳି ରହି, ମାନେ ଏକାଥରକେ ପଢ଼ିବାକୁ ପଡ଼ିବ, ଏଇଭଳି ଭାବରେ ତାଙ୍କ ରୂପ ସେ ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କ'ଣ ନା, ସୁଚି ଶୁଦ୍ଧଂ ସ୍ମିତଂ ସୁଚି ଶୁଦ୍ଧଂ ସ୍ମିତଂ ଯାସାମ ଇତି, ସେ ଶୌଚ ସାରିକି ଆସିଲେ, ସୁଚି ଶୁଦ୍ଧ ହେଇକି ଆସିଲେ, ସ୍ମିତ ହାସ୍ୟ କରୁଛନ୍ତି ସିଏ, ଯାସାମ ଇତି କୃଷ୍ଣ ସ୍ମାରକ ବେଶ ଦର୍ଶନ ଥେନ ହର୍ଷେଣ ସ୍ମିତମ, ତାଙ୍କୁ ଦେଖିଦେଲେ କୃଷ୍ଣଙ୍କର ସ୍ମରଣ ଆସିବ, ଇଏ ହେଉଛି ଉତ୍ତମ ଭାଗବତ। ଯାହାଙ୍କୁ ଦେଖିଲେ ଆମର ସ୍ୱତଃ ଭଗବାନଙ୍କ ନାମ ଆସିବ, ଭଗବାନଙ୍କ ସ୍ମରଣ ଆସିବ, ସିଏ ହେଉଛନ୍ତି ଉତ୍ତମ ଭାଗବତ, ଉତ୍ତମ ଭାଗବତ ସିଏ, ତାଙ୍କୁ ଦେଖିଦେଲା ମାନେ ଆମେ ଭଗବାନଙ୍କ ସ୍ମରଣ ଆସିବ। ପ୍ରଭୁପାଦ ମହାରାଜ ଏଭଳି ବ୍ୟବସ୍ଥା କରିଛନ୍ତି, ଆମେ ଯଦିଓ ଅଧମ ଭାଗବତ ଅଧମ ଭକ୍ତ, କିନ୍ତୁ ତଥାପି ଆମକୁ ଦେଖିଦେଲେ ଲୋକମାନଙ୍କର ସେ ଗୋଟେ ଅଲଗା ସ୍ମୃତି ଆସୁଛି, ଇଏ କିଏ କିଏ ମୁଁ ଥରେ ଯାଇଥିଲି ଫାଷ୍ଟ ଜଗତକୁ ଯାଇଥିଲି, ସେଠି ଗୋଟେ ଏୟାରପୋର୍ଟରେ ୟୁ ଆର୍ ପଣ୍ଡିତ ପଚାଶ କୋଶ୍ଚିନ୍ ପଚାରୁଛନ୍ତି, ୟୁ ଆର୍ ପଣ୍ଡିତ ପ୍ରଭୁପାଦଙ୍କର କୃପା, ଆମେ କାହାକୁ ଗରୁଡ଼ ସେ କରିଦେବେ, ଆମେ ହେଉଛୁ ମୂର୍ଖ, କିନ୍ତୁ ସେ କହିଲେ ଆପଣ ପଣ୍ଡିତ କାହିଁକି ଦେଖିଲେ, ତିଳକ ଦେଖିଲେ, ନଣ୍ଡା ମୁଣ୍ଡ ଦେଖିଲେ, ବସ୍ତ୍ର ଦେଖିଲେ, କଣ୍ଠି ଦେଖିଲେ, ପଚାରିଦେଲେ ଆପଣ ପଣ୍ଡିତ ପାର୍ଶ୍ୱ ଜଗତ ଯେଉଁମାନେ ଯାଆନ୍ତି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି, କାହିଁକି ନା ସମସ୍ତେ ରହିଛନ୍ତି ଛଟପଟ, ଏବେ ଯେମିତି ବର୍ତ୍ତମାନ ଛଟପଟ ହେଉଛେ ସେଭଳିଆ ସେମାନେ ଛଟପଟ ହେଉଥିଲେ ଭୌତିକ ସଭ୍ୟତାରେ, ଭୌତିକ ଚାକଚକ୍ୟରେ ଆନନ୍ଦ ସେଥିରେ ନାହିଁ, ଆନନ୍ଦ ଅଛି ଏଥିରେ, ସେଥିରେ କିନ୍ତୁ ସେମାନେ ଆନନ୍ଦ, ଆମେ ଭାବୁଛେ ସେଥିରେ ଆନନ୍ଦ ବୋଲି ଆମେ ଚିନ୍ତା କରୁଛେ, କିନ୍ତୁ ସେଥିରେ ଆନନ୍ଦ ନାହିଁ, ସେମାନେ ମୃତ୍ୟୁବରଣ କରିବା ପାଇଁ ଚାହୁଁଥିଲେ, ସୁଇସାଇଡ଼ କରୁଥିଲେ, ଯେତେବେଳେ ଜଣେ ଯାଆନ୍ତି କିଏ ଗରିକ ବସ୍ତ୍ରଧାରୀ ବା ଏହିଭଳି ଭାବରେ ଜଣେ ସାଧୁ, ସମସ୍ତେ ଆସିଯାଆନ୍ତି ତାଙ୍କ ପାଖକୁ, ସମସ୍ତେ ଆସିଯାଆନ୍ତି ତାଙ୍କୁ ଶୁଣିବା ପାଇଁ, ତାଙ୍କଠୁ କଥା ଶୁଣିବା ପାଇଁ, କିନ୍ତୁ ଯେଉଁମାନେ ସାଧୁ ଯାଆନ୍ତି ସେମାନେ ଏତେ ଷ୍ଟ୍ରଙ୍ଗ୍ ସାଧୁ ନୁହନ୍ତି, ସେମାନେ ମାୟା ଦ୍ୱାରା ମାୟା ଜାଲରେ ପଡ଼ିଯାଆନ୍ତି, ସିଏ ଯାଇଥିଲେ ମାୟାରୁ ଉଦ୍ଧାର କରିବା ଲୋକମାନଙ୍କୁ, କିନ୍ତୁ ସେମାନେ ମାୟା ଜାଲରେ ପଡ଼ିଗଲେ, ମାୟା ଜାଲରେ ପଡ଼ିଗଲେ, କିନ୍ତୁ ପ୍ରଭୁପାଦ ଯେତେବେଳେ ଗଲେ, ପ୍ରଭୁପାଦ ମଧ୍ୟ ଚେଷ୍ଟା ଚାଲିଥିଲା ମାୟା ଜାଲରେ ପକାଇବା ପାଇଁ, ମାୟା ଚେଷ୍ଟା କରୁଥିଲା, କିନ୍ତୁ ପ୍ରଭୁପାଦ କ'ଣ ପକାଇବେ, ପ୍ରଭୁପାଦ ତାଙ୍କୁ ସବୁ ଉଦ୍ଧାର କଲେ, ମାୟା ଜାଲରୁ ଉଦ୍ଧାର କଲେ, ବୈଷ୍ଣବକୁ ଦେଖିଦେଲେ ଜଣେ ଜାଣିଛି ଭଗବାନଙ୍କ ସ୍ମରଣ ଆସିବ, ଆମ ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ ରହିଛି, ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ, ଏ କୃଷ୍ଣ ପ୍ରେମଟା ନୁହଁ କ'ଣ ଏଇଟା ଆର୍ଟିଫିସିଆଲ ଜିନିଷ ନୁହଁ, ଏଇଟା ନିତ୍ୟ ସିଦ୍ଧ, ଯେମିତି ଗୋଟେ ପିଲା ଚାଲୁଛି ତା'ର ଚାଲିବାର ଶକ୍ତି ଅଛି ବୋଲି ସେ ଚାଲୁଛି, ସେ ଚାଲିବାର ଶକ୍ତି ନଥାନ୍ତା ସେ ଚାଲିପାରିବ ନାହିଁ, ଗୋଟେ ଟେବୁଲକୁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସେ ଚାଲିପାରିବ ନାହିଁ, ସେ ସ୍ଥାଣୁ ସେ ସ୍ଥାବର, ସିଏ ଆମର ଚାଲିବାର ଶକ୍ତି ଅଛି, ଆମେ ଶିଖିଦେଲେ ଚାଲିବା ଦୌଡ଼ିବା, ଖାଲି ଚାଲିବା ଦୌଡ଼ିବା, ସେହିଭଳି ଭାବେ ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ ହେଉଛି ନିତ୍ୟ ସିଦ୍ଧ, ସାଧ୍ୟ କବୁ ନୁହେଁ, କିନ୍ତୁ ଶ୍ରବଣାଦି ଶୁଦ୍ଧ ଚିତ୍ତେ କରାଇ ଉଦୟ, ଶ୍ରବଣ କୀର୍ତ୍ତନ ଇତ୍ୟାଦି ମାଧ୍ୟମରେ ଶୁଦ୍ଧ ଚିତ୍ତରେ ଯଦି କରିବା ତାହେଲେ ସେଇ ଶୁଦ୍ଧ କୃଷ୍ଣ ପ୍ରେମ ଜାଗ୍ରତ ହେବ, କୃଷ୍ଣ ପ୍ରେମ ଜାଗ୍ରତ ହେବ, ତେଣୁ ଇଏ ଯେଉଁ ରହିଛି କ'ଣ ଯେଉଁ ଯେଉଁ କ'ଣ ଉଦ୍ଧବ କ'ଣ ସେ ଲିଙ୍କ୍ଟା ଫେଲ୍ୟୁର୍ ହେଇଗଲା, ସେ ଯେଉଁ ରହିଛି ଉଦ୍ଧବ ଯେଉଁ ଗଲେ ଉଦ୍ଧବକୁ ଦେଖି ଏଇ ଯେଉଁ ଆମ ମହାଭାଗବତ କିଏ, ଆମର ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ ରହିଛି କିନ୍ତୁ ଆମେ ଭୁଲି ଯାଇଛେ, କିନ୍ତୁ ଯଦି ଉପଯୁକ୍ତ ପରିବେଶ ଆସିଯିବ ସେ ଜାଗ୍ରତ ହୋଇଯିବ, ପରିବେଶ ଆସିଗଲେ ଜାଗ୍ରତ ହୋଇଯିବ, ସେଭଳି ଭାବରେ ଜଣେ ମହାଭାଗବତ ଦେଖିଦେଲେ ଜଣେଙ୍କର ଭଗବାନ ଭକ୍ତି ଆସିଯିବ, ଆପେ ଆପେ ଆସିଯିବ, ଆପେ ଆପେ ଆସିଯିବ, କାରଣ ଭିତରେ ରହିଛି ଜାଗ୍ରତ, ସୁପ୍ତ ଅବସ୍ଥା ରହିଛି ସେଟା ଜାଗ୍ରତ ହୋଇଯିବ, ଉପକୂଳ ପ୍ରତିକୂଳ କ'ଣ ଅନୁକୂଳ ପରିସ୍ଥିତିରେ ସେଟା ଜାଗ୍ରତ ହୋଇଯିବ, ଆଜି ଉଦ୍ଧବ ସେଇଭଳିଆ କୃଷ୍ଣାନୁଚରମ ଆସିନା ଏଇଥିରେ, କୃଷ୍ଣାନୁଚରମ କୃଷ୍ଣଙ୍କର ଅନୁଚର କ'ଣ, ଆମେ ଯଦି କୃଷ୍ଣଙ୍କ ବିପରୀତ ସବୁ କାର୍ଯ୍ୟ କରିବା କ'ଣ ଅନୁଚର ହୋଇପାରିବା, ଆଗରୁ ଆମେ ଏସବୁ ଶ୍ଳୋକଟି କହିଥିଲେ, ବ୍ୟାଖ୍ୟା କରିଥିଲେ ଶବ୍ଦଟି, କୃଷ୍ଣ ଅନୁଚର ଅନୁକୂଳେନ କୃଷ୍ଣେନ ଶୀଳନ ଭକ୍ତିର ଉତ୍ତମା, ଅନୁକୂଳ ଭାବରେ ଯଦି ଆମେ ଭଜନ କରିବା ସେଇଟା ହେଉଛି ଶ୍ରେଷ୍ଠ ଭକ୍ତି, ତେଣୁ ତାଙ୍କୁ ଯେଉଁ ଦେଖିଦେଇଛନ୍ତି ତାଙ୍କ ମଧ୍ୟ ହର୍ଷ ଆନନ୍ଦିତ ହୋଇଯାଉଛନ୍ତି, ସେମାନେ ଇଏ ଯେଉଁ ସ୍ତରରେ ଅଛନ୍ତି ଇଏ ମଧ୍ୟ ପାଖାପାଖି ସେଇ ସ୍ତରରେ, ତେଣୁ ସେମାନେ ଆନନ୍ଦିତ ହେବେ, ହର୍ଷ ଆସିଯାଉଛି, ସୁବିସ୍ମିତା ଇତି ପାଠେ କୃଷ୍ଣ ସେବ, ସୁ ଖାଲି ବିସ୍ମିତ ହେଲାନି, ସୁବିସ୍ମିତ ହୋଇଗଲେ କାହିଁକି ନା ଭଗବାନ କୃଷ୍ଣଙ୍କ ଭଳି ସବୁକିଛି ପିତା ପିତାମ୍ବର ଧାରଣ କରିଛନ୍ତି, ଉତ୍ତରୀ ଧାରଣ କରିଛନ୍ତି, ତଦ ଅଙ୍ଗୋତୀର୍ଣ୍ଣମେବ ତାଙ୍କ ଅଙ୍ଗରୁ ଯେଉଁଟା ସବୁ ଆସୁଛି ସେ ସବୁ ଜିନିଷ ସେମାନେ, କାରଣ ଏମାନେ ସବୁ ସେଇଟାକୁ ଗ୍ରହଣ କରୁଥିଲେ, ଗୋପୀମାନେ ଗୋପୀମାନେ ସବୁ ତାଙ୍କର ସବୁ ଗ୍ରହଣ କରୁଥିଲେ, ବିଶେଷ ଭାବରେ ତାଙ୍କର ଚର୍ବିତ ପାନ, ଭଗବାନ ମୁଖରେ ମୁଖ ଲଗେଇକି ସେ ପାନ ନେଇଯାଉଥିଲେ, ଭଗବାନ ମଧ୍ୟ ତାଙ୍କ ମୁଖରେ ମୁଖ ଲଗେଇକି ତାଙ୍କ ପାନ ଖାଇ ନେଉଥିଲେ, ଇଏ ପ୍ରୀତିର ଆଦାନ ପ୍ରଦାନ ହେଉଥିଲା, ଏ କଥା ରାସସ୍ତରୀର କଥା, ତେଣୁ ତାଙ୍କ ସହିତ ବହୁତ ସମ୍ବନ୍ଧ ରହିଛି, ବହୁତ କ'ଣ ବହୁତ କ'ଣ ବହୁତ କ୍ଲୋଜ୍ ରିଲେସନ୍ ରହିଛି, ବହୁତ ଏଭଳି ସମ୍ବନ୍ଧ ରହିଛି, ଆଉ ଦେଖିଦେଲେ ଇଏ ମଧ୍ୟ ସେଇଭଳି ଗୋଟେ ବ୍ୟକ୍ତି, ସବୁ କୃଷ୍ଣଙ୍କର ସବୁ ଡ୍ରେସ୍ ସବୁ ଯାହା କୃଷ୍ଣ ସବୁ ପରିଧାନ କରନ୍ତି ସବୁ ସେଇଭଳି ଭାବରେ ସେ ରହିଛି, କମଳମାଳାଞ୍ଚ କମଳମାଳା ଭଗବାନ ପ୍ରତି ପ୍ରିୟ କମଳମାଳା କଥମେ ଅନେନ ପ୍ରାପ୍ତ ମିତି ବିସ୍ମୟ, ଇଏ କେମିତି ପାଇଲେ, ଇଏ କେଉଁଠୁ ଆସିଲେ ସେଇ ରଥରେ, ଏଇ ରଥରେ ତ ଅକ୍ରୁଡ଼ ଆସିଥିଲେ, ଇଏ ସେଇଥିରେ ରଥରେ ଆସିଲେ କି, ଏଇସବୁ ବର୍ତ୍ତମାନ ଚିନ୍ତା କରୁଛନ୍ତି, ବହୁତ ଅତ୍ୟନ୍ତ ବିସ୍ମିତ ହୋଇଯାଇଛନ୍ତି। ଅପିବ୍ୟମ ସୁନ୍ଦରମ ଦର୍ଶନମ ଦେଶ ସ, ଅପିବ୍ୟମ କାଲି ସୁନ୍ଦର, ବହୁତ ସୁନ୍ଦର ଦର୍ଶନ ତାଙ୍କର ଭଗବାନ, ଏତେ ସୁନ୍ଦର ସିଏ ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ କେହି ସମାନ ହୋଇପାରିବେ ନାହିଁ। ଏ ଷଡ଼ୈଶ୍ୱର୍ଯ୍ୟ ଛଅଟି ଐଶ୍ୱର୍ଯ୍ୟ ରହିଛି, ତା ଦେହରେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଭଗବାନଙ୍କ ସୌନ୍ଦର୍ଯ୍ୟ, ଭଗବାନଙ୍କ ସୌନ୍ଦର୍ଯ୍ୟ, ଭଗବାନଙ୍କ ସୌନ୍ଦର୍ଯ୍ୟରୁ ଆମେ କିଛି ପ୍ରାପ୍ତ ହେଇ କାଣିଚାଏ ପ୍ରାପ୍ତ ହେଇକରି ଆମେ ମିସ୍ ୟୁନିଭର୍ସ ହେଇଯାଉଛେ, ମିଷ୍ଟର ୟୁନିଭର୍ସ ହେଇଯାଉଛେ, ଭଗବାନ ସୌନ୍ଦର୍ଯ୍ୟରୁ କାଣିଚାଏ ପ୍ରାପ୍ତ ହେଇକରି କାଣିଚାଏ। ଆଉ ଭଗବାନ ସୌନ୍ଦର୍ଯ୍ୟ କଥା କ'ଣ କହିବା, ଭଗବାନ ସୌନ୍ଦର୍ଯ୍ୟ କୋୟଂ କି କିଏ କୁତ କେଉଁଠୁ ଆସିଲେ, ଇଏ କଶ୍ୟ କାହାର ଇଏ, ବା ମନୁଷ୍ୟ ଏଇଠି ବଦନ୍ତ୍ୟ କି ମନୁଷ୍ୟ ନା କିଏ ଇଏ, ଏଇଭଳି ଭାବରେ ତାଙ୍କ ଭିତରେ ଆଲୋଚନା ଚାଲିଛି। ବଦନ୍ତ କୃଷ୍ଣ ବୃତାନ୍ତ ପ୍ରାପ୍ତି ସମ୍ଭାବନାୟ ଉତ୍ସୁକା, ତେଣୁ ବର୍ତ୍ତମାନ ତାଙ୍କର ଉତ୍ସୁକତା ଆସିଗଲେ, ଉତ୍ସୁକ ହେଇଗଲେ ସିଏ, ଉତ୍ସୁକ ହେଇଗଲେ କ'ଣ, ଉତ୍ସୁକର ଇଂରାଜୀ କ'ଣ ଲେଖୁଛ, ଉତ୍ସୁକର ଇଂରାଜୀ କ'ଣ ଲେଖୁଛ, କ'ଣ ଲେଖିଲ, ଲେଖିନ, ଆଚ୍ଛା ଆଚ୍ଛା, ହଁ କ୍ୟୁରିଓସିଟି ହବ, କ୍ୟୁରିଓସିଟି, ତେଣୁ ଇଏ ତାଙ୍କର ଉତ୍ସୁକତା ବଢ଼ିଯାଉଛି। ଇଏ କୃଷ୍ଣ ବୃତ୍ତାନ୍ତ ପ୍ରାପ୍ତି, କୃଷ୍ଣଙ୍କ ବିଷୟରେ ଆମେ ଖବର ପାଇପାରିବା ବୋଧେ, ସେ ଜାଣିଯାଉଛନ୍ତି, ସମ୍ଭାବନା ଆସୁଛି, ପସିବିଲିଟି ରହିଛି, ହୋପ୍ ରହିଛି, ଏଇଭଳି ଭାବରେ ଘେରି ଯାଇଛନ୍ତି, ତାଙ୍କ ପାଖରେ ଘେରି ଯାଇଛନ୍ତି। ତେଣୁ କ୍ରମ ସନ୍ଦର୍ଭରେ ଏଠି ଯୁବ ଗୋସ୍ୱାମୀ କହୁଛନ୍ତି, ଡିଅର୍ ଗୋପିଜ୍ ଇନ୍ ଲଭ୍ ୱିଥ୍ କୃଷ୍ଣ, ଯେଉଁମାନେ ଗୋପୀମାନଙ୍କ ଭିତରେ ମଧ୍ୟ ବିଭିନ୍ନ ସ୍ତର ରହିଛି, ତାଙ୍କର ସବୁଠାରୁ ଅତ୍ୟନ୍ତ ଗୋପୀ ଯେଉଁମାନେ ପ୍ରିୟ କୃଷ୍ଣଙ୍କୁ, ଯେଉଁମାନେ ଅତ୍ୟନ୍ତ ଭଲ ପାଉଥିଲେ, ସେଇମାନଙ୍କ କଥା ଏଠି କୁହାଯାଉଛି। ବ୍ରଜେପି ଶ୍ରେଷ୍ଠତ୍ୱେନ ଯା ପ୍ରସିଦ୍ଧା, ବ୍ରଜରେ ଏମାନେ ହେଉଛି ଶ୍ରେଷ୍ଠ, ଏଇଭଳି ଭାବେ ପ୍ରସିଦ୍ଧି ରହିଛି ତାଙ୍କର ଗୋପୀମାନଙ୍କର, ସେ ଗୋପୀମାନେ ବୃହତ୍ ବୈଷ୍ଣବ ତୋଷଣୀରେ ଆମର କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ ଏଇଟା କହିଛନ୍ତି, ବ୍ରଜସ୍ତ୍ରିୟ କୃଷ୍ଣ ଗୃହୀତ ମାନସା 10:28-4, 10:28-4 ଗୋପୀମାନଙ୍କର ଯେଉଁ ଷ୍ଟେଟସ୍ ରହିଛି, ତାଙ୍କର ଯେଉଁ ସ୍ଥିତି ରହିଛି ବର୍ଣ୍ଣନା କରାଯାଇଛି। ବ୍ରଜସ୍ତ୍ରିୟ କୃଷ୍ଣ ଗୃହୀତ ମାନସ, ବ୍ରଜସ୍ତ୍ରୀମାନେ କୃଷ୍ଣ ମନରେ କୃଷ୍ଣଙ୍କୁ ଗ୍ରହଣ କରିଦେଇଛନ୍ତି, ଏ 10:28-4 କୁହାଯାଇଛି। ଯେଉଁ ରାସଲୀଳା ଆରମ୍ଭ ହେଲା, ଯେତେବେଳେ ଡାକିଦେଲେ ବଂଶୀ ବଜେଇ ଡାକିଦେଲେ, ରାତିରେ ଡାକିଦେଲେ, ଯିଏ ଯେଉଁ କାମ କରୁଥିଲେ, ଆମେ ଏଇଟା ଆଲୋଚନା କରିସାରିଛେ, ଆମର ସୌଭାଗ୍ୟ, ଆମେ ସବୁ ଏସବୁ ଆଲୋଚନା କରୁଛେ, ଶୁଣୁଛେ, କହୁଛେ, ଯିଏ ଯେଉଁ କାମ କରୁଥିଲେ ସେଇଠି ରହିଗଲା। ଏମିତିକି ଗୋଟେ କଥା ହେଇଛି, ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, ଯିଏ ପିଠା କରୁଛନ୍ତି ସେ ପିଠା ରହିଛି, ରହିଗଲା ସେଇଠି ପଳେଇଗଲେ, ଜଣେ ପ୍ରଶ୍ନ ପଚାରୁଛନ୍ତି, ମହାରାଜ ସେ ପିଠାଟା ବସେଇଥିଲେ ସେଇଟା ପୋଡ଼ିଯିବନି, ସିଏ ଆଉ ଚିନ୍ତା କରି ପିଠା ପୋଡ଼ିବ କି ନ ରହିବ, ଯେ କ୍ଷୀର ଦୁଉଁଥିଲେ ସେଇ କ୍ଷୀର ଫୋପାଡ଼ି ଦେଲେ ସେଇଠି, ନେଇକି ରଖିଲେ ନାହିଁ, କ୍ଷୀରଟା ରଖିକିରି ଯିବା ନା, ଏଇ ଅବସ୍ଥା ସେଇଭଳି ଅବସ୍ଥା, ଆଉ ସେ କ'ଣ ଆମେ ଚିନ୍ତା କରିପାରିବା, ଆମେ ଯେତେବେଳେ କ୍ଷୀରକୁ ରଖିକିରି ଯାଇ, ଆଉ କ'ଣ କ'ଣ ରହିଛି, ଚାବି ପକେଇକି ଯାଇଥାନ୍ତୁ ରୁମ୍କୁ, କିନ୍ତୁ ନା, ପିଲା ଖାଉଛି, ସ୍ନାନ ପାନ କରୁଛି, ଅବଶ୍ୟ ଗୋପୀମାନଙ୍କର କୌଣସି ତାଙ୍କର କୌଣସି ସନ୍ତାନ ନଥିଲେ, କାହାକୁ ଦେଉଥିବେ କ୍ଷୀର ପାନ ଦେଉଥିବେ, କ୍ଷୀର ପିଆଉଥିବେ, ଭଉଣୀର ଝିଅ, ଭଉଣୀର ପୁଅ ବା ଭାଇଙ୍କର ପୁଅ ବା ଯାହା ବି ହେଉ ଦିଅରଙ୍କର, ଏଇସବୁ ଏମାନେ ସବୁ କ୍ଷୀର ଦେଉଥିବେ, ସେତିକି ରହିଲା, ଛାଡ଼ିଦେଇ ପଳେଇଗଲେ, ଯିଏ ଯେଉଁଠି କାମ ଥିଲା, କିଏ ଡ୍ରେସ୍ ପିନ୍ଧୁଥିଲେ ଅଧା ରହି, ଏଇଭଳି ଭାବରେ ଅସ୍ତବ୍ୟସ୍ତ ରହିଛନ୍ତି ସବୁ ଡ୍ରେସ୍, ଏଇଭଳି ଭାବରେ ସବୁ ଏଇଭଳି ଭାବରେ ଯାଇଥିଲେ ସେଇ ଗୋପୀମାନଙ୍କ କଥା କୁହାଯାଉଛି ଏଠି। ବ୍ରଜସ୍ତ୍ରିୟ ତାଙ୍କର ଷ୍ଟେଟସ୍ ଆମେ ଦେଖିବା, ଆମର ଷ୍ଟେଟସ୍ କ'ଣ ଆମେ ସେଠି ଜାଣିବା ସେଇଥିରୁ, 11:6 ମଧ୍ୟ ସେ କଥା ମୁଁ କହିଦେଲି, ଏଇଟା କୃଷ୍ଣ କ'ଣ ଇଏ ମଧ୍ୟ ଉଦ୍ଧବ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ସବୁ ବସ୍ତ୍ରରେ ନିଜକୁ ଧାରଣ କରିଛନ୍ତି, ତେଣୁ ଏଇଭଳି ଭାବରେ ଉପଯୁକ୍ତ ସ୍ତରରେ କଥା ହେଉଛି, ଉପଯୁକ୍ତ ସ୍ତରରେ ନ ଆସିଲେ କଥା ହେଇପାରିବ ନାହିଁ। ଜଣେ ଅତି ଉନ୍ନତ ସ୍ତରରେ ଜଣେ କ'ଣ, ଆରେ ତୁ କ'ଣ ଜାଣିଥିବେ, ମୁଁ ଯାଇ ଫରେନ୍ରୁ ପଢ଼ିକିରି ଆସିଛି, ଡକ୍ଟରେଟ୍ କରିକି ଆସିଛି, କ'ଣ ପାଠ ପଢ଼ିଛୁ, ଫିଜିକ୍ସ ପଢ଼ିଛୁ ନା ନା, ତୋ ଜୀବନରୁ 25% ଲସ୍ ହେଇଗଲା, କେମିଷ୍ଟ୍ରି ପଢ଼ିଛୁ ନା ନା, ଆହୁରି 25% ଗଲା, ମ୍ୟାଥମେଟିକ୍ସ ପଢ଼ିଛୁ ନା ନା, ତୁ ତ କ'ଣ କଥା ହେବି, ତୋ ଜୀବନ ବୃଥା ହେଇଗଲା। ତେଣୁ କିଛି ସମୟ ଗଲା ପରେ ଯେତେବେଳେ ଦେଖିଲେ ଝଡ଼ ଆସିଲା, ନୌକା ଚଲାଉଛି, ନାଭିକୁ ପଚାରିଲା, ସାର୍ ଆପଣ ବହୁତ ପାଠ ପଢ଼ିଛନ୍ତି ନା? ହଁ ନା ସୁଇମିଂ ଜାଣିଛନ୍ତି ନା? ସୁଇମିଂଟା କ'ଣ ନା? ଆପଣଙ୍କ 100% ଜୀବନ ନଷ୍ଟ ହେଇଯିବ ବର୍ତ୍ତମାନ। ଆମର କହିବାର ଉଦ୍ଦେଶ୍ୟ ହେଉଛି ଏକା ସ୍ତରରେ ନ ଆସିଲେ ବୁଝି ହେବ ନାହିଁ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଏକା ସ୍ତରରେ ଥିଲେ, ଏଇଠି ଆସ୍ୱାଦନ କରିହେବ, ରସ ଆସ୍ୱାଦନ କରିହେବ, ଆସ୍ୱାଦନ କରିହେବ। ସୁଖଦେବ ଗୋସ୍ୱାମୀ କହୁନାହାନ୍ତି ଗୋଟେ କଥା ଛାଡ଼ି ଦେଉଛନ୍ତି, ପରୀକ୍ଷିତ ମହାରାଜ ସାର୍ କାହିଁକି ଛାଡ଼ିଲେ ଏଇଟା, ଗୁରୁଦେବ ଏଇଟା କାହିଁକି ଛାଡ଼ିଲେ, କୁମାର ବୟସର ଲୀଳା କାହିଁକି ପୌବନ ବୟସରେ ଆଲୋଚନା ହେଲା, କାହିଁକି କୁହାଗଲା, କାହିଁକି କୁହନ୍ତୁ ମୋତେ କାହିଁକି? ଅଖିଆ ଅପିଆ ଅନିଦ୍ରା, କୌଣସି ଖାଦ୍ୟ ପାନୀୟ ନାହିଁ, ଖାଦ୍ୟ ନାହିଁ, ପାନୀୟ ନାହିଁ, ନିଦ୍ରା ନାହିଁ, ବିଶ୍ରାମ ନାହିଁ, ଶୁଣୁଛନ୍ତି ସେହି ସ୍ତରର, ସେ ସ୍ତର ହେଲା ଆସ୍ୱାଦନୀୟ ହେବ। ଆଉ ଯେଉଁଠି ବହୁତ ମୋତେ ଉନ୍ନତ ସ୍ତରରେ ଅଛି, ଆଉ ଜଣେ କାଲା ଆଗରେ ମୂଳ ଚେବେବା ଭଳିଆ ଜିନିଷ ରହିଛି, ଯେ ଆସ୍ୱାଦନ କରିହେବ। ସେ କ'ଣ କହୁଛୁ ତେବେ? କାଲା ଆଗରେ ସେ ମୂଳ ଚେବେଲେ କ'ଣ ହେବ? କିଛି ବୁଝିପାରିବ ସେ? କିନ୍ତୁ ଏ ଭଗବାନଙ୍କର କୃପା, ଆମର ଯଦିଓ ଯୋଗ୍ୟତା ନାହିଁ କିନ୍ତୁ ଭଗବାନଙ୍କ କୃପାରୁ ଏସବୁ ହେବ, ସମ୍ଭବ ହେବ। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଦୃଶ୍ୟତ ଇତି ଦର୍ଶନଂ ରୂପ ରୂପଶ୍ଚ। ଦୃଶ୍ୟତ ଶବ୍ଦ ଆସିଲା ନା, ଏ ଯେଉଁ ଦୃଶ୍ୟ ଦର୍ଶନ ଦେଖିଲେ ତାଙ୍କ ରୂପ, ତାଙ୍କ ରୂପ ସେଇଭଳି ଭଗବାନ ଭଳି ରୂପ ରହିଛି, ଭଗବାନ ଭଳି ରୂପ। ଇଏ ହେଉଛି କ'ଣ କ'ଣ ସାରୂପ୍ୟ, ଭଗବାନ ଭଳି ରୂପ ଜଣେ ପ୍ରାପ୍ତ ହେବ, ସାରୂପ୍ୟ ମୃତ୍ୟୁ ଯେଉଁମାନେ ପାଇବେ ଭଗବାନ ଭଳି ରୂପ ପ୍ରାପ୍ତ ହେବେ। ତେଣୁ ଦୃଶ୍ୟତ ଦର୍ଶନ ରୂପମ ଅନେନ ଅନୁକ୍ତମପି ଶ୍ରୀକୃଷ୍ଣ ସଦୃଶମ, ଯଦିଓ କୁହାଯାଇ ନାହିଁ। ଦେଖ ମୁଁ କହିଦେଲି ସିନା, କିନ୍ତୁ ଏଇଟା କୁହାଯାଇନଥିଲା, ସନାତନ ଗୋସ୍ୱାମୀ କହିଲେ ସେଇଟା ଅନେନ ଅନୁକ୍ତମପି, ଏଇ ଯେ ଭଗବାନଙ୍କ ସହିତ ରୂପ ସଦୃଶ ରୂପ ବୋଲି ଏଇଟା କୁହାଯାଇ ନାହିଁ ଏ ଶ୍ଳୋକରେ, କିନ୍ତୁ କୃଷ୍ଣ ସଦୃଶମ, କୃଷ୍ଣଙ୍କ ଭଳି ସେ ରହିଛନ୍ତି, ଗୋପୀମାନେ ଦେଖୁଛନ୍ତି ଏଇଟା କୃଷ୍ଣଙ୍କ ଭଳି। ଗୋପୀମାନେ ଆଗରୁ ଦେଖିନଥିଲେ ଉଦ୍ଧବଙ୍କୁ, ଫାର୍ଷ୍ଟ ଟାଇମ୍ ଦେଖୁଛନ୍ତି ସିଏ। ଉଦ୍ଧବ ତ ବହୁତ ଅସୁବିଧାରେ ସବୁ ଥିଲା, ସବୁ କିଏ କ'ଣ ସବୁ ଲୁଚିକି ରହିଥିଲେ, ଭଗବାନ ତ ଏବେ ଗଲେ, ଦୁଇ ମାସ ତଳେ ଗଲେ, ଦୁଇ ମାସ ଅଢ଼େଇ ମାସ କଥା ଯାଇଛନ୍ତି। ତେଣୁ ଉଦ୍ଧବଙ୍କ ସହିତ ସବୁ ଇଏ ହେଇଛି, ଆଲୋଚନା ସବୁ ସବୁ ରହିଛି। କିନ୍ତୁ ଏବେ ଫାର୍ଷ୍ଟ ଟାଇମ୍ ସେ ଆସିଲେ ବ୍ରଜକୁ, ତା ପୂର୍ବରୁ ଆସିନଥିଲେ, ଗୋପୀମାନେ ପ୍ରଥମ ଥର ଦେଖୁଛନ୍ତି ଉଦ୍ଧବଙ୍କୁ। ତେଣୁ ଭଗବାନ ଭଳି ରୂପ ରହିଛି, କୃଷ୍ଣ ସଦୃଶମ ରୂପ ରହିଛି, ଆକାର ବୟୋ ବର୍ଣ୍ଣାଦିକଂ ସଂଗୃହିତମ, ତାଙ୍କର ଯେଉଁଭଳି ଭାବରେ ଆକାର, ତାଙ୍କର ସେଇଭଳି ଭାବରେ ଆକାର, ତାଙ୍କର ଯେଉଁଭଳି ବୟସ, କେତେ ବର୍ଷ ଭଗବାନ ପାଖାପାଖି 11 ବର୍ଷରେ ସେ ଯାଇଥିଲେ, 11 ବର୍ଷ କେତେ ମାସ ହେଇଛି ତାଙ୍କୁ, ବା 11 ବର୍ଷ ପାଖାପାଖି ହେବ, ନିତ୍ୟ କିଶୋର ସେ ଭଗବାନ କୃଷ୍ଣ। ଇଏ ମଧ୍ୟ ସେଇ ବୟସରେ, ଇଏ ଯଦିଓ ଅଧିକା ବୟସ ହେଲେ ମଧ୍ୟ ସମାନ ବୟସ, ସମାନ ବୟସ ରହିଛି, ବୟସ ସମାନ, କ'ଣ ସଦୃଶଂ ବୟ, ଆକାର ସଦୃଶ, ବୟସ ସଦୃଶ, ବର୍ଣ୍ଣାଧିକଂ ତାଙ୍କର ଯେଉଁଭଳି ବର୍ଣ୍ଣ, ମେଘବର୍ଣ୍ଣ ଶୁଭାଙ୍ଗମ, ଶୁଭା ମେଘବର୍ଣ୍ଣ ବାଦଲର ରଙ୍ଗ ଭଳି ଶ୍ୟାମଳ ବର୍ଣ୍ଣ, ତାଙ୍କର ମଧ୍ୟ ସେଇଭଳି ଭାବେ ବର୍ଣ୍ଣ ସଂଗୃହିତମ, ଏଇଭଳି ଭାବରେ ସଦୃଶ ରହିଛି, ସବୁ ସଦୃଶ ରହିଛି। ତତ୍ର ବେଶ ଯେଉଁ ରହିଛି, ବେଶ ରହିଛି କ'ଣ ନା ନଟବର ଛନ୍ଦ, ନଟବର ଭଗବାନ ଯେଉଁଭଳି ଚାଲନ୍ତି ନଟବର ବେଶ, ସେ ଯେଉଁ ଆସୁଛନ୍ତି ନଟବର ଭଳି ଡପୁ ରହିଛି, ନଟବର ବେଶ ନୃତ୍ୟ କରିବେ କି? ଆମର ଯେଉଁମାନେ ଆସନ୍ତି ନୃତ୍ୟ କରିବା ପାଇଁ ଫେଷ୍ଟିଭାଲ ମାନଙ୍କରେ, ସବୁ ନୃତ୍ୟ କରିବା ପାଇଁ ସବୁ ପରିଧାନ କରିଥିବେ, ବସ୍ତ୍ର ପରିଧାନ କରିଥିବେ, ଏଇଭଳି ଭାବେ ଦେଖିଦେଲେ ଜଣେ କହିବ ନର୍ତ୍ତକ ଆସିଲେ, ନର୍ତ୍ତକୀ କୀର୍ତ୍ତନ କୁହାଯାଏ, କୀର୍ତ୍ତନକୁ ଓଲଟେଇଦେଲେ ନର୍ତ୍ତକୀ, ତାର ଅର୍ଥ କ'ଣ କେଜାଏ, କୀର୍ତ୍ତନକୁ ଓଲଟେଇଦେଲେ ନର୍ତ୍ତକୀ ତାର କ'ଣ ଅର୍ଥ? ଯାହା ହେଉ, କୀର୍ତ୍ତନ କରିବା ମାନେ ଆମେ ନର୍ତ୍ତନ କରିବା, ଓଲଟେଇଦେଲେ ମଧ୍ୟ ସେଇଆ ଯାହା କଲେ। ତେଣୁ ନଟବର ଛନ୍ଦ, ନଟବର ଯେ ଆସୁଛନ୍ତି, ଯେମିତି ନୃତ୍ୟ କରୁଛନ୍ତି, ନୃତ୍ୟ କଥା ଗାନ ଗମନ ଗମନ ନଟମ ନାଟ୍ୟ ଗମନ ଅପି, ଗମନଟା ନାଟ୍ୟ ଭଳି ରହିଛି। ଉତ୍ତମ ଶ୍ଳୋକ କହିଲେ ଶ୍ରୀକୃଷ୍ଣ, ଉତ୍ତମ ଶ୍ଳୋକ ଯେଉଁ ରହିଛି, ଯାହାଙ୍କର ଯଶ ସବୁବେଳେ ରହିଛି, ଉତ୍ତମ ଶ୍ଳୋକ ଉଦ୍ଗତ ତମ ଯଶ୍ୟ ଉତ୍ତମ, ଏଇ ତ୍ରିଗୁଣର ଉର୍ଦ୍ଧ୍ୱରେ ତାଙ୍କର ଯଶ, ଉତ୍ତମ ଶ୍ଳୋକ ସିଏ ଭଗବାନ, ତାଙ୍କର ଯଶ ସବୁବେଳେ ପାଇଁ ରହିଛି। ଏବଂ କୀର୍ତ୍ତି ମଧ୍ୟ କ'ଣ କୀର୍ତ୍ତି, ସବୁଠାରୁ ଶ୍ରେଷ୍ଠ କୀର୍ତ୍ତି କାହାର, ଯଶ କାହାର, ମହାପ୍ରଭୁ ଯେତେବେଳେ ପଚାରିଲେ ରାୟ ରାମାନନ୍ଦକୁ, ରାୟ ରାମାନନ୍ଦ କହିଲେ କୃଷ୍ଣ ଭକ୍ତି, କୃଷ୍ଣ ଭକ୍ତ ବୋଲି ଖ୍ୟାତି ଯାହାର, ସେଉ ତାର ଶ୍ରେଷ୍ଠ ଯଶ ଭଗବାନ। ଆମେ ଏ ଭୌତିକ ଜଗତରେ ତାଙ୍କୁ ଯଶ ଦିଆଯାଏ ନାହିଁ, ଭୌତିକ ଜଗତରେ କାହାର ଯଶ ଅଧିକା ନା, ଯିଏ ବେଶୀ ଭଗବାନ ଭୁଲିଯାଏ ତାଙ୍କୁ ସବୁ ବେଶୀ ପ୍ରାଇଜ୍ ଦିଆଯାଏ, ତାଙ୍କର ଯଶ ଅଧିକା ହେଇଥାଏ। କିନ୍ତୁ ଚିର୍ଜଗତରେ କାହାର ଦୋଷ ଅଧିକା ନା, ଯିଏ ଭଗବାନଙ୍କର ଭକ୍ତ କୌଣସି ନା କୌଣସି ଉପାୟରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ତାଙ୍କର ଦୋଷ ପଡ଼ି ତାଙ୍କର ଦୋଷ ରହିବ। ଭଗବାନ କହିଲେ ଭଗବତ ଗୀତାରେ ତମେ ନିଅ ଦୋଷ, କାହିଁକି ନା ତମେ ମୋ ସହିତ ମୋର କାର୍ଯ୍ୟ କରୁଛ, ମୋର ଅନୁଚର। ତସ୍ମାତ୍ ଉତ୍ତିଷ୍ଠ ଦୋଷୋ ଲଭସ୍ୟ ଜିତ୍ୱା ଶତ୍ରୁ ଭୂଙ୍କ୍ଷ ରାଜ୍ୟ ସମୃଦ୍ଧମ ମୟବେତା ନିହତା ପୂର୍ବ ନିମିତ୍ତ ମାତ୍ର ସମ୍ଭବ ସଭ୍ୟସାଚିନ। ତମେ ଦୋଷ ନିଅ, ସବୁ ଦୋଷ ହେଉଛି ଭଗବାନଙ୍କର, କିନ୍ତୁ ସିଏ ନିଅନ୍ତି ନାହିଁ, ସେ ଦୋଷ ପ୍ରଦାନ କରନ୍ତି, ତାଙ୍କ ଭକ୍ତମାନଙ୍କୁ ଦୋଷ ଦିଅନ୍ତି ଉତ୍ତମ ଶ୍ଳୋକ ସିଏ। କିନ୍ତୁ ତାଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇଯିବେ ସେମାନେ ମଧ୍ୟ ସେଇଭଳି ଭାବେ ଯଶସ୍ୱୀ ହୋଇଯିବେ। ପଦାମ୍ବୁଜ ବ୍ୟବାଶ୍ରୟ ଯଶ୍ୟତମ, ସେ ଭଗବାନ ପାଦପଦ୍ମରେ ଏ ଆଶ୍ରୟ ନେଇଛନ୍ତି। ସମ୍ଭାବନାଦି ଅର୍ଥଂ ଉପାଧନବତ୍, ଭଗବାନଙ୍କର ସେ ସବୁ ଅନୁଚର ଭଗବାନଙ୍କୁ ସେବା କରୁ, ସମ୍ଭାବନାଦି ସମ୍ଭା ଭଗବାନ ପାଦପଦ୍ମକୁ ମଧ୍ୟ ସମ୍ଭାବନ କରୁଥିବେ। କିନ୍ତୁ ସମ୍ଭାବନାରେ ମଧ୍ୟ ଭଗବାନ କେତେବେଳେ ତାଙ୍କ ପାଦରେ ତାଙ୍କର କୋଳରେ ମଥା ରଖିକି ମଧ୍ୟ ଶୟନ କରିଛନ୍ତି, ଏଠି କୁହାଯାଉଛି। ସମ୍ଭାବନାଦି ଅର୍ଥଂ ଉପାଧନବତ୍, ଯେମିତି ଲକ୍ଷ୍ମୀଦେବୀ, ଲକ୍ଷ୍ମୀଦେବୀ ସବୁବେଳେ ଭଗବାନ ପାଦପଦ୍ମକୁ ସମ୍ଭାବନ କରନ୍ତି, କିନ୍ତୁ କେତେବେଳେ କେତେବେଳେ ମଧ୍ୟ ଭଗବାନ ଲକ୍ଷ୍ମୀଦେବୀଙ୍କ କୋଳରେ ମଥା ରଖିକି ଶୟନ କରନ୍ତି। ଦଶମ ସ୍କନ୍ଧ 99 ଅଧ୍ୟାୟରେ ସେ କଥା ଆସିବ। କ'ଣ ଶୟାନଂ ସିଅ ଉତ୍ସଙ୍ଗେ, ସିଅ ଲକ୍ଷ୍ମୀଦେବୀଙ୍କର ଉତ୍ସଙ୍ଗ କହିଲେ କୋଳରେ ମଥା ରଖି ଯେତେବେଳେ ଶୟନ କରିଥିଲେ ଭଗବାନ, ଏହି ସମୟରେ ଭୃଗୁ ଆସିକି ମାରିଲେ ଗୋଟେ ପଦ ପ୍ରହାର କରିଥିଲେ, ଏ କଥା ଆସିବ। ତେଣୁ ଉଦ୍ଧବ ସେହିଭଳି ଭାବରେ ଉଦ୍ଧବଙ୍କର କୋଳରେ ମଧ୍ୟ କେତେବେଳେ ଭଗବାନ ମଥା ରଖିକି ବିଶ୍ରାମ ନେଇଛନ୍ତି। ପଦାମ୍ବୁଜାଶ୍ରୟ, ଏହିଭଳି ଭାବେ ପଦାମ୍ବୁଜାଶ୍ରୟର ଅର୍ଥ ମଧ୍ୟ ଆସିବ ଏହି କଥା। ତେଣୁ ଆମର ସମୟ ହୋଇଗଲା, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକ୍ତିନ୍ଦ କି ନିତାଇ ଗୌର ପ୍ରମାନନ୍ଦେ। ଜୟ, ଆଉ କ'ଣ ରହିଲା ଆଚାର ଦେବାକୁ?